ॐ नमो भगवते वासुदेवाय।
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 श्रीमद् भागवत भगवद गीता षष्ठ अध्याय श्लोक 34। चञ्चलं हि मनः कृष्ण
चञ्चलं हि मनः कृष्ण
चञ्चलं हि मनः कृष्ण
चञ्चलं हि मनः कृष्ण
प्रमाथि बलवद्दृढं
प्रमाथि बलवद्दृढं
प्रमाथि बलवद्दृढं
प्रमाथि बलवद्दृढं
तस्याहं निग्रहं मन्ये
तस्याहं निग्रहं मन्ये
तस्याहं निग्रहं मन्ये
तस्याहं निग्रहं मन्ये
वायुरिव सुदुष्करम्
वायुरिव सुदुष्करम्
वायुरिव सुदुष्करम्
वायुरिव सुदुष्करम्
चञ्चलं हि मनः कृष्ण
चञ्चलं हि मनः कृष्ण
प्रमाथि बलवद्दृढं
प्रमाथि बलवद्दृढं
तस्याहं निग्रहं मन्ये
तस्याहं निग्रहं मन्ये
वायुरिव सुदुष्करम्
वायुरिव सुदुष्करम्
चञ्चल हि मनः कृष्ण
प्रमाथि बलवद्दृढं
तस्याहं निग्रहं मन्ये
वायुरिव सुदुष्करम्
चञ्चल
हि मनः कृष्ण
प्रमाथि
बलवद्दृढं
तस्याहं
निग्रहं मन्ये
वायुरिव
सुदुष्करम् चञ्चलं हि मनः कृष्ण प्रमाथि बलवद्दृढं तस्याहं निग्रहं मन्ये वायुरिव सुदुष्करम् शब्दान्वयः चञ्चलं चञ्चल हि निश्चिन्तभावे मनः मनः कृष्ण हे कृष्ण प्रमाथि बड़ दुर्दांत बड़ गुणमार्य बलवत् बलिष्ठ दृढ़ कठिन तस्य तहार अहं मु निग्रहं दमन मन्ने भावुचि वायु वायु इव परि सुदुष्करम् अत्यंत कठिन शब्द शुक्रवार हे कृष्ण ये मन बड़ चंचल दुर्दांत उद्धत एवं खूब बलिष्ठ अटे यहाँ दमन करवा मो विचार वायु को अटकवा भाई अत्यंत कठिन व्यापार अटे भगवत कह मन एड़े बलिष्ठ अबाध्य जे बेले बेले यह बुद्धि को टपी जाए जदिओ यह बुद्धि अधीन तथापि यह बेले बेले माने ना ये वास्तव दुनिया एक साधारण मानव को जीवन संग्राम क्षेत्र में अनेक प्रतबंधक सम्मुखीन होगा पड़ी एपरी क्षेत्र में ए मन को संजत करवा ता पक्षे वास्तविक बड़ कष्टर कृत्रिम ढंग से बाहर को देखापी कहीं कई शत्रु और मित्र उभय प्रति मानसिक क्षमता आचरण करपारती कि कई संसारी लोक वास्तव में यह आचरण करना कारण प्रभावान वायु को रुद्ध करने अधिक कष्टर व्यापार अटे वैदिक साहित्य कठोर उपनिषद 1:3-4 कहुई आत्मान रथिना विधि शरीर रथमेव च बुद्धिं तु सारथिं विद्धि मनः प्रग्रहमेव च इन्द्रियाणि हयानावुर् विषयास्तेषु गोचरान् आत्मेन्द्रिय मनोयुक्तं भोक्त्ये त्याहु मनीषिणः अर्थात ये शरीर रूपक रथरे जीव होचि रथी एवं बुद्धि होचि सारथी मन होचि लगाम बा चालन यंत्र एवं इंद्रिय गुड़िक घोड़ा अटंति एपरि भावरे आत्मा मन और इंद्रिय मानक संस्पर्श राशि सुख किंवा दुख भोग करे विशिष्ट मनुष्यवृंद यहपरी भाव जानते बुद्धि मन को निर्देश देवार कथा किंतु ये मन एड़े बलवान और अबाध्य जे यह अधिकांश समय बुद्धि निर्देश को माने ना ये प्रकार बलिष्ठ मन को योगाभ्यास द्वारा संजत कराजार कथा किंतु अर्जुन भाई एक संसारी लोक पक्षे योगाभ्यास संभवपर नुहे अर्जुन जितेबाई अवस्था से स्थल आधुनिक मानव कथा कौन कह एठार जो उपमा दि जा बड़ उपयुक्त अटे प्रभावान वायु को कई धरी रखिपारे ना ଏହା ଅପେକ୍ଷା ଚଞ୍ଚଳମାନଙ୍କୁ ସଂଯୋଗ କରିବା ଅଧିକ କଠିନ ଅଟେ। ଏ ଚଞ୍ଚଳମାନଙ୍କୁ ସଂଯୋଗ କରିବାର ଏକ ସହଜତମ ଉପାୟ ଶ୍ରୀ ଚୈତନ୍ୟ ମହାପ୍ରଭୁ ଦେଖାଇ ଦେଇଯାଇଛନ୍ତି। ଏହା ହେଉଛି ହରିକୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବା। ଏହା ହେଉଛି ସମଗ୍ର ମାନବ ଜାତିର ପାବନ ମନ୍ତ୍ର ବା ମୁକ୍ତି ମନ୍ତ୍ର। ସବି ମନଃ କୃଷ୍ଣ ପଦାର ବିନ୍ଦୟୋ। ଏହା ହେଉଛି ନିର୍ଦ୍ଦିଷ୍ଟ ପ୍ରଣାଳୀ। ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତାହାର ମନକୁ କୃଷ୍ଣଙ୍କଠାରେ ନିଯୁକ୍ତ କରିବା ଉଚିତ। ତାହେଲେ ମନ ଆଉ କେଉଁଆଡ଼େ ଯିବ ନାହିଁ କିମ୍ବା ବିଚଳିତ ହେବ ନାହିଁ। ନମୋ ବିଷ୍ଣୁ ପାଦାୟ କୃଷ୍ଣ ପୃଷ୍ଠାୟ ଉଦୟ ଶ୍ରୀମଦେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ନିଦିନାୟମଣି ନମ ସଦ୍ଭକ୍ତ ମଣି ମଣିପୁର ଉଦ୍ଭବାୟ ଚ ପ୍ରଭୁ ପାଦଲ ସଦ୍ଭାବଣୀ ପ୍ରତ୍ୟାଧିନତା। ହରେ କୃଷ୍ଣ। ସର୍ବପ୍ରଥମେ ମୁଁ ଆପଣମାନଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି, ଯେହେତୁ ଆପଣମାନେ ମୋତେ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଏ ଭଗବତ ଗୀତାର କିଛି କଥା କହିବା ପାଇଁ। ତେଣୁ ଆପଣଙ୍କର ସୁକାନ୍ତ ପ୍ରଭୁଙ୍କ ପାଖରେ ମୁଁ ବିଶେଷ ଭାବରେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆପଣମାନେ ମଧ୍ୟ ବହୁତ ଭାଗ୍ୟବାନ ଯେ ଆପଣ ଏଭଳି ଭାବରେ ଜଣେ ଆପଣଙ୍କର ଲିଡ଼ର ଅଛନ୍ତି, ଯିଏ ପ୍ରକୃତରେ ଭୌତିକ ଜଗତରେ ପ୍ରକୃତରେ ଆମର ତଥାଗତ ଯେଉଁ ନେତାମାନେ ଅଛନ୍ତି ସେମାନେ ଅନ୍ଧ ରୂପରେ ରହିଛନ୍ତି, ଅନ୍ଧ ଭଳି ରହିଛନ୍ତି। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦ ମହାରାଜଙ୍କ ସହିତ କଥା ହେଉଥିଲେ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପ୍ରାୟ ଲୋକମାନେ ଜାଣନ୍ତି ନାହିଁ ଆମର କେଉଁଥିରେ ସ୍ୱାର୍ଥ ରହିଛି। ନଦେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ ଅନ୍ଧା ଯଥାନ୍ଧେ ଉପନିୟମାନ ତେପି ସ୍ୱତନ୍ତ୍ରିଆ ମୃଦାମ୍ନି ବଦ୍ଧା। ହିରଣ୍ୟକଶିପୁ ଭାବୁଛନ୍ତି କ'ଣ ନା, ଆମେ ଏଇ ଯେଉଁ ଭୌତିକ ଅଭିବୃଦ୍ଧି କରିବା, ବହୁତ କିଛି ଉପଭୋଗ କରିବା, ଏସବୁ ହେଉଛି ପ୍ରକୃତରେ ଜୀବନର ଲକ୍ଷ୍ୟ ହେବା କଥା। କିନ୍ତୁ ପ୍ରହ୍ଲାଦ କହୁଛନ୍ତି ନା, ସେଇଟା ନୁହଁ। ପ୍ରହ୍ଲାଦ କହୁଛନ୍ତି ପ୍ରକୃତରେ ଭଗବାନଙ୍କ ଶରଣରେ ଯିବା, ଏଇଟା ହେଉଛି ଶ୍ରେଷ୍ଠ ବିଦ୍ୟା, ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା କହିଲେ ସେ କଥା। ତେଣୁ ହିରଣ୍ୟକଶିପୁ ତାଙ୍କ ଉପରେ ଯେତେବେଳେ ବହୁତ କ୍ରୋଧ ପ୍ରକାଶ କରିଥିଲେ ସେତେବେଳେ ସେଇ ଶ୍ଳୋକଟି କହିଛନ୍ତି ଯେ ସାଧାରଣତଃ ଲୋକମାନେ ଆମ ଦେଖିବା ବର୍ତ୍ତମାନର ଅବସ୍ଥାରେ, ବର୍ତ୍ତମାନର ଦୁନିଆରେ ସେହିଭଳି ଅବସ୍ଥା ରହିଛି। ଲୋକମାନେ ଜାଣନ୍ତି ନାହିଁ ପ୍ରକୃତରେ ତାଙ୍କର ଲକ୍ଷ୍ୟ କ'ଣ ଏବଂ କେମିତି ସେଇଟାକୁ ହାସଲ କରିବାକୁ ପଡ଼ିବ। ସମସ୍ତେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଆମେ ମଧ୍ୟ ଥିଲୁ ଅଫିସରେ, ଆମର ଏଜି ଅଫିସ୍ ଥିଲା, ଅଡିଟ୍ ଅଫିସ୍ ଆମେ କାମ କରୁଥିଲୁ, କିନ୍ତୁ ଆମକୁ ଏ ସୁଯୋଗ ମିଳୁନଥିଲା ଭଗବାନ ବିଷୟରେ ଟିକିଏ ଶୁଣିବା ପାଇଁ, ଭଗବାନ ବିଷୟରେ କଥା କହିବା ପାଇଁ। କିନ୍ତୁ ଆପଣଙ୍କୁ ସେ ସୁଯୋଗ ମିଳିଛି, ବର୍ତ୍ତମାନ ଭଗବତ ଗୀତା ଶ୍ରବଣ କରୁଛନ୍ତି ଆପଣ। ମୋତେ କହୁଥିଲେ ପ୍ରଭୁ ଯେ ପ୍ରଥମେ ଆମର 9:00-10 ଘଣ୍ଟାରେ ଭଗବତ ଗୀତା କ୍ଲାସ୍ ହୁଏ, ତାପରେ ଅନ୍ୟ କାର୍ଯ୍ୟ ସବୁ ରହିଛି। ଇଏ ବହୁତ ଦୁର୍ଲଭ, ଏଇସବୁ ମିଳିବାଟା ବହୁତ ଦୁର୍ଲଭ। ଯାହା ହଉ, ସେ କଥା ପ୍ରହ୍ଲାଦ ମହାରାଜ କହିଲେ ଲୋକମାନେ ଜାଣନ୍ତି ନାହିଁ ପ୍ରକୃତରେ କ'ଣ ଆମର କେଉଁ ଲକ୍ଷ୍ୟଟା କ'ଣ ଏବଂ କେମିତି ଯିବାକୁ ପଡ଼ିବ ସେ ଲକ୍ଷ୍ୟକୁ ହାସଲ କରିବା ପାଇଁ। ନଦେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ସେମାନେ ଜାଣନ୍ତି ନାହିଁ ଲୋକମାନେ, କାହିଁକି ନା ଦୁରାଶୟା ଯେ ବହିରର୍ଥ ମାନିନ। ଦୁରାଶୟା କହିଲେ ତାଙ୍କର ଯେତେ ଆଶା ପୋଷଣ କରୁଛନ୍ତି ସବୁ ଆଶା ବିଫଳ ହେଲେ ମଧ୍ୟ ହୋପ୍ ଏଗେନ୍ଷ୍ଟ ହୋପ୍ ଯାହାକୁ କୁହାଯାଏ, ସେମାନେ ପୁଣି ଆଉ ଗୋଟେ ଆଶା କରୁଛନ୍ତି। କାହିଁକି ତାଙ୍କର ଆଶା ବିଫଳ ହେଉଛି ନା, ବହିରର୍ଥ ମାନିନ, କାରଣ ସେମାନେ ଭୌତିକ ଜଗତରେ ହିଁ ଖୋଜି ବୁଲୁଛନ୍ତି ଆନନ୍ଦ। ତେଣୁ ଅନ୍ଧା ଯଥାନ୍ଧେ ରୂପନୀୟମାନ, ଜଣେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ କ'ଣ ବାଟ ବତେଇବ, ତେ ବି ଈଶତନ୍ତ୍ରିୟା ମୃଦାମ୍ନି ବଧା। ସେମାନେ ସମସ୍ତେ ଏଇ ଭୌତିକ ଜଗତର ଯେଉଁ 3ଟି ଗୁଣ ରହିଛି, ସତ୍ୱ ରଜତମ, ଏ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି। ତେଣୁ ଜଣେ ବନ୍ଦୀ ବ୍ୟକ୍ତି ଆଉ ଜଣେ ବନ୍ଦୀ ବ୍ୟକ୍ତିକୁ କ'ଣ ଉଦ୍ଧାର କରିପାରିବ, ବା ଜଣେ ଅନ୍ଧ ବ୍ୟକ୍ତି ଆଉ ଜଣେ ଅନ୍ଧ ବ୍ୟକ୍ତିକୁ କ'ଣ ବାଟ ବତେଇ ପାରିବ। ତେଣୁ ସେହି ଦୃଷ୍ଟିରୁ ଆମର ସୁକାନ୍ତ ପ୍ରଭୁ ଆପଣମାନଙ୍କୁ ଯେଉଁ ଗୀତାର ଜ୍ଞାନ ପ୍ରଦାନ କରୁଛନ୍ତି, ଗୀତାର ଜ୍ଞାନ ବ୍ୟବସ୍ଥା କରିଛନ୍ତି, ସେଇଟା ହେଉଛି ବହୁତ ଭାଗ୍ୟ। ଆମ ଚୈତନ୍ୟ ଚରିତାମୃତରେ କୁହାଯାଇଛି ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ। ଏଇ ଜନ୍ମ ମୃତ୍ୟୁ ଚାଲିଛି, ଯେଉଁମାନେ ଭାଗ୍ୟବାନ ସେମାନେ ଏଇଭଳି ଭାବରେ ସାଧୁ ଗୁରୁ ଶାସ୍ତ୍ର ଏଇସବୁ ବିଷୟରେ ଜାଣୁଛନ୍ତି। ଲୋକମାନେ କେତେଜଣ ଜାଣୁଛନ୍ତି ଏ କଥା। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ତୃତୀୟ ଶ୍ଳୋକରେ ଭଗବାନ ସେ କଥା କହୁଛନ୍ତି, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ ଯତଦାମପି ସିଦ୍ଧାନାଂ କଶ୍ଚିତ୍ ମାଂ ବ୍ୟତୀତ ତତ୍ତତ। ହଜାର ହଜାର ଲୋକ ଦେଖିବା, ଭୁବନେଶ୍ୱରରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ତାଙ୍କ ଭିତରୁ କେତେଜଣ ଜୀବନରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏବଂ ଯେତେ ଜଣ ବା କିଛି କିଛି ସିଦ୍ଧି ପ୍ରାପ୍ତ ହୋଇଛନ୍ତି ବିଭିନ୍ନ କ୍ଷେତ୍ରରେ, ତାଙ୍କ ଭିତରୁ କେତେଜଣ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଇଏ ହେଉଛି ବହୁତ ଦୁର୍ଲଭ କଥା, ଆପଣମାନେ ପ୍ରାପ୍ତ ହୋଇଛନ୍ତି। ଏଭଳି ଜଣେ ଆପଣଙ୍କର ଲିଡ଼ର ଅଛନ୍ତି ଯିଏକି ଆପଣଙ୍କୁ ପ୍ରକୃତରେ ଜୀବନର ପ୍ରକୃତ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଏଇଟା ଭଗବତ ଗୀତା, ଏଇ ସମସ୍ତ ଶାସ୍ତ୍ରର ସାର ଗୀତା କୁହାଯାଇଛି। ପ୍ରଭୁ ଆପଣଙ୍କୁ ଏ ଯେଉଁ 12 କଥା କହିବେ। ତେଣୁ ଇଏ ଶାନ୍ତିପ୍ରାପ୍ତିର ଉପାୟ ବୋଲି କହିଛନ୍ତି। ଶାନ୍ତିପ୍ରାପ୍ତ ହେବା ପାଇଁ ପଞ୍ଚମଧ୍ୟାୟ 29 ଶ୍ଳୋକ ଥିବ, ଏଇଟା କୁହାଯାଇସାରିଥିବ। ପଞ୍ଚମଧ୍ୟାୟ 29 ଶ୍ଳୋକରେ ଭଗବାନ କହିଛନ୍ତି କେମିତି ଆମେ ଶାନ୍ତିପ୍ରାପ୍ତ ହେବା। ସମସ୍ତେ ଚାହୁଁଛନ୍ତି ଶାନ୍ତିରେ ରହିବା ପାଇଁ, ଆନନ୍ଦରେ ରହିବା ପାଇଁ, ସୁଖରେ ରହିବା ପାଇଁ, କିନ୍ତୁ ଜାଣିନାହାନ୍ତି କେମିତି ସେଇଟା ପ୍ରାପ୍ତ ହେବ। ଯାହା ହେଉ, ଭଗବତ ଗୀତାରେ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏ ଯେଉଁ ଅଠରଟି ଅଧ୍ୟାୟ ରହିଛି ଭଗବତ ଗୀତାରେ, ଇଏ ହେଉଛି ସମସ୍ତ ଶାସ୍ତ୍ରର ସାର ଜିନିଷଟି କୁହାଯାଇଛି। ଏବଂ ଷଷ୍ଠ ଅଧ୍ୟାୟ, ପ୍ରଥମରୁ ଷଷ୍ଠ ଅଧ୍ୟାୟ, ଏଇ ଯେଉଁ 6 ଅଧ୍ୟାୟରେ, ଏଇଟାକୁ କର୍ମଷଟକ ବୋଲି କୁହାଯାଉଛି। 7-12 ଏ 6 ଅଧ୍ୟାୟ ଭକ୍ତି ବିଷୟରେ କୁହାଯିବ, ଏବଂ 13-18 ଏଇ 6 ଅଧ୍ୟାୟ ଜ୍ଞାନ ବିଷୟରେ କୁହାଯିବ। ତେଣୁ ଏଇ 6 ଅଧ୍ୟାୟରେ ଏ ଧ୍ୟାନ ଯୋଗ ବିଷୟରେ ବର୍ଣ୍ଣନା କରାଯାଉଛି। ଧ୍ୟାନ ଯୋଗଟା ପ୍ରକୃତରେ ସତ୍ୟଯୁଗର ଉପାୟ ଥିଲା ଭଗବାନ ପ୍ରାପ୍ତ ହେବା ପାଇଁ। ଧ୍ୟାନ କରୁଥିଲେ କାହିଁକିନା ଲୋକମାନଙ୍କର ଆୟୁଷ ବହୁତ, ସେ ସମୟରେ ସତ୍ୟଯୁଗରେ ଯେଉଁ ଧର୍ମର 4 ପାଦ ରହିଛି, ତପସ୍ୟା, ଶୌଚ, ଦୟା ଏବଂ ସତ୍ୟ, ଏ ହେଉଛି ଧର୍ମର 4 ପାଦ। ଏ 4 ପାଦ ସୁରକ୍ଷିତ ଥିଲା, ସେଥିପାଇଁ ସେ ସମୟରେ ଲୋକମାନଙ୍କର ଆୟୁଷ ଅଧିକ ଥିଲା, ଲକ୍ଷେ ବର୍ଷ ଥିଲା ବୋଲି କୁହାଯାଏ। ସେଇଭଳିଆ ସବୁ ଜିନିଷ ଭଲ ସୁବିଧା ସୁଯୋଗ ଥିଲା ସେ ସମୟରେ। ତେଣୁ ଲୋକମାନେ ଧ୍ୟାନ କରୁଥିଲେ ବହୁତ ବର୍ଷ କାଳ ଧ୍ୟାନ। ଆପଣମାନେ ଶୁଣିଥିବେ ବିଶ୍ୱାମିତ୍ର ଋଷି ଜଣେ ଥିଲେ ଯିଏକି 60,000 ବର୍ଷ ତପସ୍ୟା ଧ୍ୟାନ କରିଥିଲେ। 60,000 ବର୍ଷ, କିନ୍ତୁ 60,000 ବର୍ଷ ଧ୍ୟାନ କରି ମଧ୍ୟ ସେ ମନକୁ ସଂଯତ କରିପାରିଲେ ନାହିଁ। କାରଣ ଯେତେବେଳେ ବିଶ୍ୱାମିତ୍ର ଋଷି ଧ୍ୟାନ କରୁଥିଲେ, ସେତେବେଳେ ଇନ୍ଦ୍ରଙ୍କର ଭାଳିଣୀ ପଡ଼ିଗଲା। ଇନ୍ଦ୍ର ଭାବିଲେ ମୋର ଚାକିରି ପଳେଇବ, ମୋର ଯେଉଁ ପୋଷ୍ଟ ରହିଛି, ମୋର ଯେଉଁ ସ୍ଥାନ ରଖିଛନ୍ତି ସେ ଦେବତାମାନଙ୍କ ରାଜା ସିଏ, ତେଣୁ ଇଏ ଯେଉଁ ବିଶ୍ୱାମିତ୍ର ଯେଉଁ ଏତେ ତପସ୍ୟା କଲେଣି, ମୋର ସିଏ ମଧ୍ୟ ଆସି ଉନ୍ନୀତ ହେବେ, ମୋର ଏହି ପଦ ପ୍ରାପ୍ତ ହୋଇଯିବେ। ତେଣୁ ତାଙ୍କର ଭୟ ହେଲା, ସେ ପଠେଇଲେ ମେନକା ଅପସରା ଜଣ ଅଛନ୍ତି ସ୍ୱର୍ଗର, ଯେଉଁ ଅପସରା ଅଛନ୍ତି ସ୍ୱର୍ଗର ଲୋକର କଥା ଅଲଗା ସବୁ ରହିଛି, ବହୁତ କଥା ଭାଗବତରେ ବର୍ଣ୍ଣନା କରାଯାଇଛି ସ୍ୱର୍ଗଲୋକ ବିଷୟରେ। ତେଣୁ ମେନକାଙ୍କୁ ପଠେଇଲେ, ଏଇ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ପ୍ରତି ଆକର୍ଷିତ ହୁଏ, ଭଗବାନଙ୍କର ବ୍ୟବସ୍ଥାରେ ଏଇଟା ହେଇଛି। ଭଗବାନ କାହିଁକିନା ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ତେଣୁ ଭଗବାନ ସେଥିପାଇଁ ଏଇ ବ୍ୟବସ୍ଥା କରିଛନ୍ତି ଭୌତିକ ଜଗତରେ। ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି, ଏ ଆକର୍ଷଣଟା ହେଉଛି ଭୌତିକ ଜଗତରେ ସବୁଠୁ ଶ୍ରେଷ୍ଠ ଆକର୍ଷଣ। ତେଣୁ ଏ ଆକର୍ଷଣକୁ ପାର ହେବା ଏତେ ସହଜ କଥା ନୁହଁ। କାହିଁକି ଏସବୁ କରାଯାଇଛି ନା, ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ସେଥିପାଇଁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି। ମାୟା ଜଗତ, ଏଇଟା ପ୍ରକୃତ ଜଗତ ନୁହଁ, ଏଇଟା ପ୍ରକୃତ ସତ୍ ବା ପ୍ରକୃତ ଜଗତ ଏଇଟା ନୁହଁ, ଏଇଟା ମାୟା ଜଗତ। ମାୟା କହିଲେ ଯେଉଁଟା ନୁହଁ, ପ୍ରକୃତ ଠିକ୍ କଥା ନୁହଁ, ତାହା ହେଉଛି ମାୟା। ଯେମିତି ଆମେ ଦେଖୁଛେ ଉର୍ଦ୍ଧ ମୂଳ ମଦ ଶାକ ମତ୍ସ୍ୟତମ ପ୍ରାଉରବ୍ୟମ, ଏସବୁ ଗୋଟେ ଅଛନ୍ତି ନାହିଁ ବୋଧେ। ଏ ଭୌତିକ ଜଗତକୁ କୁହାଯାଇଛି ଗୋଟେ ଏଭଳି ଜଗତ ଯେଉଁଟାକର ଗୋଟେ ବୃକ୍ଷ ସହିତ ତୁଳନା କରାଯାଇଛି, ଯାହାର ମୂଳ ସବୁ ଉର୍ଦ୍ଧ୍ୱକୁ ରହିଛି ଏବଂ ଶାଖା ପ୍ରଶାଖ ସବୁ ତଳକୁ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଆମେ ଏଭଳି ଗଛ କେଉଁଠି ପାଇବା, ଇଏ କହିପାରିବେ, ଯାହାର ମୂଳ ସବୁ ଉପରକୁ ରହିଛି, ଶାଖା ପ୍ରଶାଖ ତଳକୁ ରହିଛି, କିଏ କହିପାରିବେ? ଆମେ ଯେଉଁ ଦେଖିବା ଯେଉଁ ନଦୀ ବନ୍ଧ ବା ପୁଷ୍କରିଣୀ ବନ୍ଧରେ ଯେଉଁ ଦେଖିବା ଗଛ ରହିଛି, ତା'ର ଜଳରେ ଯେତେବେଳେ ପ୍ରତିଫଳନ ଦେଖିବା, ଓଲଟା ଦେଖାଯିବ, ଓଲଟା ପ୍ରତିଫଳନ। ତେଣୁ ଏଇ ଭୌତିକ ଜଗତ ସେଇଭଳି ଭାବରେ ଚିତ୍ ଜଗତର ଏଇଟା ଗୋଟେ ବିକୃତ ପ୍ରତିଫଳନ ବୋଲି କୁହାଯାଇଛି। ଏଇଟା ପ୍ରକୃତ ଜଗତ ନୁହେଁ, ଏଇଟା ହେଉଛି ମାୟା ଜଗତ। ତେଣୁ ଆମର ଯେହେତୁ ଉପଭୋଗ କରିବାର କ୍ଷମତା ନାହିଁ, ସେଥିପାଇଁ ଭଗବାନ ଏଇ ବ୍ୟବସ୍ଥା କରିଛନ୍ତି। ଗୋଟେ ମାଇକ ଭାବରେ ଆମେ ଭାବୁଛେ ଆମେ ଉପଭୋଗକାରୀ, ପ୍ରକୃତରେ ଆମର ଉପଭୋଗ କରିବାର କ୍ଷମତା ନାହିଁ। ଯେମିତି ଉଦାହରଣ ଦିଆଯାଏ, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ଆମର ପାଟି ଦ୍ୱାରା ଯେତେବେଳେ ପାକସ୍ଥଳୀକୁ ଯାଉଛି, ଆମ ଶରୀରର ସମସ୍ତେ କିଛି ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଆମେ ଯଦି ସ୍ୱତନ୍ତ୍ର ଭାବରେ ଖାଦ୍ୟକୁ ଉପଭୋଗ କରିବା ପାଇଁ ଚାହିଁବା, ଖାଦ୍ୟକୁ ଯଦି ଆମେ ଆଖିରେ ରଖିବା, ଖାଦ୍ୟ ଉପଭୋଗ କରିବା ଆଖି, ତାହେଲେ ସେ ଆଖିଟି ନଷ୍ଟ ହୋଇଯିବ। ତେଣୁ ସେହିଭଳି ଭାବରେ ଆମର ଉପଭୋଗ କରିବାର କ୍ଷମତା ନାହିଁ, କିନ୍ତୁ ଯେହେତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ସେଥିପାଇଁ ଆମେ ଭୌତିକ ଜଗତକୁ ଆସିଛେ। ମାୟା ଜଗତ ଲୋକମାନେ ପଚାରନ୍ତି କାହିଁକି ଭୌତିକ ଜଗତରେ ଏତେ ଦୁଃଖ କଷ୍ଟ ରହିଛି, କ'ଣ ପାଇଁ ରହିଛି, ତାର କାରଣ ହେଉଛି ଏଇଟା। ତେଣୁ ଏଇ ଯେଉଁ ଭୌତିକ ଜଗତ ସେଭଳି ସୃଷ୍ଟି ହୋଇଛି, ମାୟାର ଆକର୍ଷଣ ରହିଛି। ତେଣୁ ଇନ୍ଦ୍ରଦେବ ପଠାଇଲେ, ମେନକାଙ୍କୁ ପଠାଇଲେ ବିଶ୍ୱାମିତ୍ର ପାଖକୁ, ତାଙ୍କୁ ଆକର୍ଷିତ କରିବେ। ଆକର୍ଷିତ କଲେ ସେ ଆଉ ତପସ୍ୟାରେ ରତ ରହିପାରିବେ ନାହିଁ, ତାଙ୍କର ବିଚ୍ୟୁତ ହୋଇଯିବ। ଯେମିତି ଗୋଟେ କଥା ରହିଛି ଓଡ଼ିଆରେ, 12 ବର୍ଷର ତପସ୍ୟା ଶୁଖୁଆପୁଡ଼ାରେ ଗଲା, ଗୋଟେ କଥା ଅଛି ସେଇଭଳି ଭାବରେ। ଅବଶ୍ୟ ଯାହା ତେଣୁ ବିଶ୍ୱାମିତ୍ର ଧ୍ୟାନ କରୁଥିଲେ, ସିଏ ମେନକାଙ୍କୁ ଦେଖିନାହାନ୍ତି, ତାଙ୍କର ରୂପ ଦ୍ୱାରା ଆକର୍ଷିତ ହୋଇନାହାନ୍ତି ସିଏ। କିନ୍ତୁ ଆମର ପ୍ରଭୁପାଦ ମହାରାଜ କହନ୍ତି, ମେନକାଙ୍କର କେବଳ କାଚର ଋଣୁଝୁଣୁ ଶବ୍ଦ ଶୁଣି ସେ ଆକର୍ଷିତ ହୋଇଗଲେ। ଏଭଳି ଆକର୍ଷଣ ରହିଛି ଭୌତିକ ଜଗତରେ, ତେଣୁ ତାଙ୍କର ପତନ ହୋଇଗଲା, ସେ ବିଚ୍ୟୁତ ହୋଇଗଲେ। ଅବଶ୍ୟ ତାପରେ ସେ ପୁଣି ସିଦ୍ଧି ଲାଭ କରିଛନ୍ତି, ସେ କଥାର ଘଟଣାଟା ପ୍ରାୟ କେହି କହନ୍ତି ନାହିଁ। ତାପରେ ସେ ସିଦ୍ଧି ଲାଭ କରିଛନ୍ତି, ତାପରେ ଆସିବ ସେ କଥା। ଯାହା ହଉ, ଏଇ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏତେ ବର୍ଷ କାଳ ଧ୍ୟାନ କଲେ କିନ୍ତୁ ମନକୁ ସଂଯୋଗ କରିପାରିଲେ ନାହିଁ, ଆକର୍ଷିତ ହୋଇଗଲା ମନଟା। ତେଣୁ ଇଏ ଯେଉଁ ଧ୍ୟାନଟା, ଏଇଟା ହେଉଛି ସତ୍ୟଯୁଗର ଥିଲେ ମଧ୍ୟ ତଥାପି ବହୁତ କଷ୍ଟକର ଥିଲା ଧ୍ୟାନରେ ଭଗବାନ ପ୍ରାପ୍ତ ହେବା। ଏଇ ଉଦାହରଣ ଦିଆଯାଏ। ଆଉ ଜଣେ ଋଷି ରହିଛନ୍ତି ସୌଭରୀ ମୁନି, ତାଙ୍କ କଥା ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସିଏ ମଧ୍ୟ ଜଳ ଭିତରେ ତପସ୍ୟା କରୁଥିଲେ, 10,000 ବର୍ଷ ଧରି ତପସ୍ୟା କରିଥିଲେ। କିନ୍ତୁ ତଥାପି ସିଏ ଯେତେବେଳେ ଦେଖିଲେ 2 ମୀନଙ୍କର ବା ମତ୍ସ୍ୟ, 2 ମତ୍ସ୍ୟଙ୍କର ଯେତେବେଳେ ସଙ୍ଗ ଦେଖିଲେ, ସେତେବେଳେ ତାଙ୍କର ମଧ୍ୟ କାମଭାବ ଜାତ ହେଲା। ତେଣୁ ଏଇ ଯେଉଁ ସତ୍ୟଯୁଗରେ ଲୋକମାନଙ୍କର ଆୟୁଷ ଅଧିକ ଥିଲା, ତଥାପି ଯେଉଁମାନେ ଧ୍ୟାନରେ ମଧ୍ୟ ରହି ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଯେମିତି ବିଶ୍ୱାମିତ୍ର ଋଷି, ଯଦିଓ ଏତିକ ପ୍ରଥମ ଥର ପାଇଁ ସେ ମେନକା ଦ୍ୱାରା ଆକର୍ଷିତ ହୋଇଗଲେ, କିନ୍ତୁ ପରେ ସେ ପୁଣି ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ଆହୁରି ବହୁତ ସିଦ୍ଧ ଅଛନ୍ତି, ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଭଗବାନ ପ୍ରାପ୍ତ ହୋଇଛନ୍ତି ଧ୍ୟାନ ମାଧ୍ୟମରେ। କାରଣ ସତ୍ୟଯୁଗର ସେ ଉପାୟ ଥିଲା ଧ୍ୟାନ କରିବା। ତାପରେ ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି, ସେ ସମୟରେ ସବୁ ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହେଉଛି। ଆପଣମାନେ ଜାଣିଥିବେ ଚତୁର୍ଥ ଅଧ୍ୟାୟ ଶ୍ଳୋକ ରହିଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଚତୁର୍ଥ ଅଧ୍ୟାୟରେ କିଛି ନାହିଁ ଏଥିରେ ଶ୍ଳୋକ, ଏଇ ଚତୁର୍ଥ ଅଧ୍ୟାୟରେ ଏ କଥା ଶ୍ଳୋକଟି ଭଗବାନ କହିଛନ୍ତି। କାରଣ ଏଇ ଭୌତିକ ଜଗତ ଏଇଭଳି ଭାବରେ ସୃଷ୍ଟି ହୋଇଛି, ସବୁବେଳେ ଧର୍ମର ଗ୍ଲାନି ହେବ। ଧର୍ମର ଗ୍ଲାନି ହେବ ମାନେ ଅଧର୍ମର ଅଭ୍ୟୁତ୍ଥାନ ହେବ। ଧର୍ମ ଯେତେବେଳେ 4 ପାଦରୁ 1 ପାଦ ନଷ୍ଟ ହୋଇଯାଉଛି, ଅଧର୍ମର 1 ପାଦ ବଢ଼ି ବଢ଼ି ଯାଉଛି। ଅଧର୍ମର ମଧ୍ୟ 4 ପାଦ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ଶତ୍ରୁବିଧା। ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା, ଏଇ 4 ଆପଣମାନେ ଏଠି ଶୁଣିଲି। ଆପଣମାନେ ଏଠି ପ୍ରସାଦ ପାଉଛନ୍ତି, ଗୋଟା ବେଳେ ଭୋଗ ଲଗେଇକି ପ୍ରସାଦ ପାଉଛନ୍ତି। ଏସବୁ ପ୍ରକୃତରେ ବହୁତ ଭାଗ୍ୟର ଥିଲେ ଏସବୁ ମିଳେ, ଏଭଳି ଭାଗ୍ୟ ମିଳେ ନାହିଁ। ଆମ ଭୁବନେଶ୍ୱର ସାରା ଯେତେ ଅଫିସ୍ ଅଛି, କେଉଁଠି ଯେମିତି ଭଗବାନ କହିଲେ ମନୁଷ୍ୟମାନଙ୍କ ସହସ୍ରୁ କଶ୍ଚିତ ଯଥେ ସିଦ୍ଧାଏ, ସେଇଭଳି ଭାବରେ ଅଫିସ୍ମାନଙ୍କ ହଜାର ହଜାର ଅଫିସ୍ମାନଙ୍କ ଭିତରେ ଏଇଭଳି ଅଫିସ୍ ଗୋଟେ ମିଳିବାକୁ ତ ବହୁତ କଷ୍ଟ। ତେଣୁ ଏ ଯେତେବେଳେ ଧର୍ମର ଏଇ ଯେଉଁ ଅଧର୍ମର 4 ପାଦ ରହିଛି, ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହେଇକିରି ଅଧର୍ମର 4 ପାଦ କଳିଯୁଗରେ ସେ ଅବସ୍ଥା ଆସିବ। ବର୍ତ୍ତମାନ କଳିଯୁଗରେ ଆମେ ଅଛେ, କଳିଯୁଗ ଆରମ୍ଭ ହେଉଛି। ତେଣୁ ଯେଉଁ 4 ପାଦ ରହିଛି, ତପସ୍ୟା ଶୌଚ ଦୟା ସତ୍ୟ, ଆସ୍ତେ ଆସ୍ତେ ତପସ୍ୟା ନଷ୍ଟ ହୋଇଗଲା। କାହିଁକିନା ଦ୍ୟୁତଂ ବା ସ୍ମୟ ସଙ୍ଗ ମଦୈସ୍ତବ ଅନ୍ୟ ସ୍ଥାନରେ କୁହାଯାଏ। ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ 17 ଅଧ୍ୟାୟରେ ଏ କଥା ପରୀକ୍ଷିତ ମହାରାଜ କହିଛନ୍ତି। ଏ କଥା ସ୍ମୟକର ଗର୍ବ ଗର୍ବ ଦ୍ୱାରା ଏ ଯେଉଁ ରହିଛି ତପସ୍ୟାଟା ନଷ୍ଟ ହୋଇଗଲା। ତାପରେ ଶୌଚ ଶୌଚ ଯେଉଁ ରହିଛି ବାହ୍ୟ ଶୌଚ ଏବଂ ଅନ୍ତଃଶୌଚ ଦୁଇ ପ୍ରକାର କଥା ରହିଛି। ତେଣୁ ଏ ଶୌଚଟା କେମିତି ନଷ୍ଟ ହୋଇଗଲା ନା ସଙ୍ଗ ଅବୈଧ ସ୍ତ୍ରୀ ସଙ୍ଗ ଦ୍ୱାରା ଏ ଶୌଚଟା ନଷ୍ଟ ହୋଇଯାଉଛି। ତାପରେ ତପ ଶୌଚ ଦୟା ଦୟାଟା କେମିତି ନଷ୍ଟ ହୋଇଯାଉଛି ନା ସ୍ମୟ ସଙ୍ଗ ମଦେଇ ମଦ ଦ୍ୱାରା ବା ନିଶାଦ୍ରବ୍ୟ ଦ୍ୱାରା ଏ ଦୟାଟି ନଷ୍ଟ ହୋଇଯାଉଛି। ତେଣୁ ଆଉ ଗୋଟିଏ ରହିଲା ହେଉଛି ସତ୍ୟ ରହିଲା ଧର୍ମର ଗୋଟିଏ ପାଦ ହେଉଛି ସତ୍ୟ। ସେଇଟା ମଧ୍ୟ ଆସ୍ତେ ଆସ୍ତେ ଏ ଯେଉଁ ଅସତ୍ୟ ଦ୍ୱାରା ଅନୃତମ ଅସତ୍ୟ ମିଥ୍ୟା ଦ୍ୱାରା ଏସବୁ ସେ ପାଦଟି ମଧ୍ୟ ନଷ୍ଟ ହୋଇଯିବ। ଏଭଳି ଭାବରେ ଧର୍ମର ଗ୍ଲାନି ହେଉଛି ଏବଂ ଅଧର୍ମର ମଧ୍ୟ ଅଭ୍ୟୁତ୍ଥାନ ହେଉଛି। କଳିଯୁଗରେ ଆଉ ଧର୍ମ ରହିବ ନାହିଁ। ଆସ୍ତେ ଆସ୍ତେ ଯେତେବେଳେ ସମୟ ଚାଲିଯିବ କିଛି ବର୍ଷ ପରେ ଏବେ ଏଭଳି କଳିଯୁଗର ପରିମାଣ ହେଉଛି 432,000 ବର୍ଷ ମାତ୍ର 5,000 ବର୍ଷ ଯାଇଛି 5,500 ବର୍ଷ ଯାଇଛି ଆହୁରି 426,500 ବର୍ଷ ରହିଛି। ତେଣୁ କଳିଯୁଗର ଅନ୍ତିମ ସମୟରେ ଏଭଳି ଅବସ୍ଥା ଆସିବ ଲୋକମାନେ ଆଉ କିଛି ଶୁଣିବେ ନାହିଁ। ବର୍ତ୍ତମାନ କିଛି କିଛି ରହିଛନ୍ତି ଶ୍ରବଣ କରୁଛନ୍ତି କଥା ଶୁଣୁଛନ୍ତି କିନ୍ତୁ ସେତେବେଳେ ଏଭଳି ଅବସ୍ଥା ଆସିବ ତେଣୁ ଲୋକମାନେ କେହି ଶୁଣିବେ ନାହିଁ। ସେଥିପାଇଁ ଭଗବାନ ଆସିବେ କଳିକି ରୂପରେ ଆସିକରି ସମସ୍ତଙ୍କୁ ବିନାଶ କରିବେ। ଯେଉଁମାନେ ଭଗବାନ ଶରଣ ଯାଉନାହାନ୍ତି ଭଗବାନ ତାଙ୍କୁ ବିନାଶ କରିବେ। ତେଣୁ ତ ସତ୍ୟ ଯୁଗରେ ଭଗବାନଙ୍କୁ ଯେଉଁ ଧ୍ୟାନ କରୁଥିଲେ ତାପରେ ଯେଉଁ ତ୍ରେତା ଯୁଗ ଆସିଲା ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ। ସତ୍ୟ ଯୁଗରେ ଭଗବାନ ନୃସିଂହଦେବ ଆସିଥିଲେ ଅନେକ ଅବତାର ସବୁ ଅଛନ୍ତି ବାମନଦେବ ଆସିଥିଲେ ଅନେକ ଅବତାର ସବୁ ରହିଛନ୍ତି। ସତ୍ୟ ଯୁଗରେ ଭଗବାନଙ୍କର ବିଷ୍ଣୁ ଆସିଥିଲେ ଯିଏକି କର୍ଦ୍ଦମଙ୍କୁ ବର ପ୍ରଦାନ କରିଥିଲେ ସତ୍ୟ ଯୁଗର ଘଟଣା ଅନେକ ଅବତାର ବିଭିନ୍ନ ଯୁଗରେ ବି ଆସୁଛନ୍ତି ବିଭିନ୍ନ ପ୍ରକାର ଅବତାର ରହିଛନ୍ତି। ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେଉଁ ଆସିଥିଲେ ସେହି ସମୟରେ ସେ ତ୍ରେତା ଯୁଗରେ ଲୋକମାନଙ୍କର ଯେଉଁ ଭଗବାନଙ୍କୁ ଆରାଧନା କରିବାର ଉପାୟ ଥିଲା ଯଦୁ ମାଖେଇ ମାଖେଇ କହିଲେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା ତ୍ରେତା ଯୁଗରେ। ତେଣୁ ତାପରେ ଯେଉଁ ଦ୍ୱାପର ଯୁଗ ଗଲା ଆମର ଯେଉଁଟା ପୂର୍ବ ଯୁଗଟି ଦ୍ୱାପର ଯୁଗ ଯେଉଁ ଯୁଗରେ ଭଗବାନ କୃଷ୍ଣ ଆସିଲେ ସେ ଯୁଗରେ ଲୋକମାନେ ମନ୍ଦିର ପରିଚର୍ଯ୍ୟା ମନ୍ଦିରରେ ପୂଜା ଆରାଧନା ଯେଉଁ ଜଗନ୍ନାଥ ମନ୍ଦିର ଯେମିତି ଦେଖୁଛନ୍ତି ସେଭଳି ଭାବରେ ଭଗବାନଙ୍କୁ ପ୍ରାପ୍ତ ହେଉଥିଲେ। କିନ୍ତୁ କଳିଯୁଗରେ ଯେହେତୁ ସବୁ ନଷ୍ଟ ହୋଇଯାଉଛି ଆସ୍ତେ ଆସ୍ତେ ତପସ୍ୟା ଶୌଚ ଦୟା ଏସବୁ ଆସ୍ତେ ଆସ୍ତେ ସବୁ ନଷ୍ଟ ହୋଇଯାଉଛି ଧର୍ମର ଗ୍ଲାନି ହୋଇଯାଉଛି ତେଣୁ ଅନ୍ୟ କୌଣସି ଉପାୟ ସମ୍ଭବ ନୁହେଁ। ସେ କେବଳ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଇଏ ଯେତେବେଳେ ଭଗବାନ କହୁଥିଲେ ଅର୍ଜୁନଙ୍କୁ ଦ୍ୱାପର ଯୁଗର ଅନ୍ତିମ ସମୟ କଥା ଆଜିକୁ 5,500 ବର୍ଷ ତଳର କଥା ସେହି ସମୟରେ ଏ ଧ୍ୟାନ ବିଷୟରେ କୁହାଯାଏ। କାରଣ ସବୁ ଯୁଗ ପାଇଁ ଏଇଟା କୁହାଯାଉଛି ସମସ୍ତ ବେଦର କଥାକୁ ଶାସ୍ତ୍ରକୁ ସାରରେ ସାର ଆକାର ସଂକ୍ଷେପରେ କୁହାଯାଇଛି ସବୁକିଛି ବେଦର ଜ୍ଞାନ ଏ ଭଗବତ ଗୀତାରେ ରହିଛି। ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ସର୍ବୋପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥ ବତ୍ସା ଶୁଦ୍ଧି ଭୋକ୍ତା ଦୁଗ୍ଧମ ଗୀତା ମୃତ ମହତ୍। ସମସ୍ତ ଉପନିଷଦକୁ ଗୋଟେ ଗାଭୀ ସହିତ ତୁଳନା କରାଯାଇଛି ଏବଂ ଗୋପାଳ ନନ୍ଦନ ଯେ କ'ଣ ସର୍ବୋପନିଷଦ ଗାଭ ଦୁଗ୍ଧା ଏଇ ଯାକୁ ଦୋହୁଛନ୍ତି କିଏ ଗାଈକୁ ଦୁହୁଁଛନ୍ତି ନା ଗୋପାଳ ନନ୍ଦନ ଭଗବାନ ସ୍ୱୟଂ କୃଷ୍ଣ। ଏବଂ ଗାଈକୁ ଦୁହିଁବା ପୂର୍ବରୁ ଗୋଟେ ବାଛୁରୀର ଆବଶ୍ୟକତା ଯିଏକି ବାଛୁରୀ ତାର ପହ୍ନାରେ ମୁହଁ ମାରିଲେ ଯାଇକି ସେ କ୍ଷୀର ଦେବ ତେଣୁ ସେ ବାଛୁରୀ କିଏ ନା ପାର୍ଥ ପାର୍ଥ ସେ ପ୍ରଶ୍ନ ପଚାରୁଛନ୍ତି ଏଇ ଯେଉଁ ପ୍ରଥମ ପ୍ରଶ୍ନ ପଚରାଯାଇଛି ଏଇଟା ତତ୍ସଙ୍ଗ ନିଗ୍ରହ ମାନେ ବାୟୁରୁ ଏଇଟା ସମ୍ଭବ ନୁହଁ ଏ ପ୍ରଶ୍ନ ତାର ଉତ୍ତର ଆସିବ ତେଣୁ ଇଏ ଯେମିତି ବାଛୁରୀ ମୁହଁ ମାରିଲେ ଖାଇ ଗାଈ କ୍ଷୀର ଦେବ ଏବଂ ସେ ଭଗବାନ ସେଠାକୁ ଦୁହିଁବେ ପାର୍ଥ ବତ୍ସ ଶୁଦ୍ଧି ଭୋକ୍ତା ଯେଉଁମାନେ ସାଧୁମାନେ ଯେଉଁମାନେ ଶ୍ରବଣକାରୀ ସେମାନେ ଏଇଟାକୁ ଏ ଉପଭୋଗ କରିବେ ଏଇ ଗୀତା ଗୀତାମୃତକୁ ଉପଭୋଗ କରିବେ। ଦୁଗ୍ଧ ଗୀତା ଅମୃତ ମହତ୍ ଗୀତାର ଅମୃତ ଇଏ ଦୁଗ୍ଧ ଅମୃତ ମହତ୍ ଅମୃତ ଏଇଟା ତେଣୁ ପ୍ରଶ୍ନ ଇଏ ସମସ୍ତ କିଛି ଶାସ୍ତ୍ରର ସବୁକିଛି ଜ୍ଞାନ ଏଥିରେ ରହିଛି ଧ୍ୟାନ ମଧ୍ୟ ଗୋଟେ ଉପାୟ ଭଗବାନ ପ୍ରାପ୍ତ ହେବା ପାଇଁ ତେଣୁ ଧ୍ୟାନ ବିଷୟରେ କହୁଛନ୍ତି ଭଗବାନ ଧ୍ୟାନ ବିଷୟରେ କହିଲେ ଷଷ୍ଠ ଅଧ୍ୟାୟରେ ଆଗକୁ ଶ୍ଳୋକ ପୂର୍ବରୁ କୁହାଯାଇଛି ଶ୍ଳୋକ 6 ରହିଛି ତେଣୁ ଇଏ ଷଷ୍ଠ ଅଧ୍ୟାୟରେ ଧ୍ୟାନ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ଧ୍ୟାନର ଉପାୟ କେମିତି ବୁଝିବାକୁ ପଡ଼ିବ। ଆଜିକାଲି ତଥାଗତ ଯେଉଁ ମାନେ ଯୋଗ କରୁଛନ୍ତି, ଧ୍ୟାନ ମଧ୍ୟ ଗୋଟେ ଯୋଗ, ସବୁକିଛି ଭଗବାନ ସହ ଯୁକ୍ତ ହେବାର ଉପାୟ ଧ୍ୟାନ ମଧ୍ୟ ଯୋଗ। ତପସ୍ୱୀ ବିହ ଅଧିକ ଯୋଗୀ, ଜ୍ଞାନ ବିହପି ମଧ୍ୟ ଯୋଗ, କର୍ମୀ ବ୍ୟସ୍ତ ଅଧିକ ଯୋଗୀ, ତସ୍ମା ଯୋଗୀ ଭବାର୍ଜୁନ, ଏ ଷଷ୍ଠ ଅଧ୍ୟାୟରେ ଅନ୍ତିମରେ କହିବେ ଭଗବାନ। ସେଇଟା ଯେଉଁମାନେ କର୍ମ କରୁଛନ୍ତି ସେ ମଧ୍ୟ ଯୋଗୀ। ଆପଣ ମଧ୍ୟ ଯେଉଁ ସବୁ କର୍ମ କରିବେ, ସିସି କ୍ୟାମେରା ସବୁ ଦେଖୁଛି ଯେଉଁ କର୍ମ ହେଉଛି, ଏଇଟା ମଧ୍ୟ ଯୋଗ। କାରଣ ଏଇ ଭଗବାନ ସହିତ ଯୁକ୍ତ ହେଲେ, ଆପଣ ପ୍ରଥମେ ଭଗବତ ଗୀତା ଶୁଣିଲେ, ଭଗବାନ ସହିତ ଯୁକ୍ତ ହେଲେ ପ୍ରସାଦ ପାଇବେ, ମଝିରେ ପ୍ରସାଦ ପାଇବେ, ତାପରେ ଯେତେବେଳେ କଥା ଆପଣ ମନେ ପଡ଼ିବ, ସ୍ମରଣ ହେବ ଆଜି ଏ କଥା ଶୁଣିଥିଲି, ପ୍ରସାଦ ପାଇଥିଲି, ଆସ୍ତେ ଆସ୍ତେ ଆଗ୍ରହ ମାନେ ଜଣେ ବଢ଼ିବ। ଏ ହେଉଛି ଯୁକ୍ତ ଯୁକ୍ତ ହେବା। ତେଣୁ ଆଜିକାଲି ଯେଉଁ ଆପଣମାନେ ଦେଖୁଛନ୍ତି ସହରମାନଙ୍କରେ ସବୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରୁଛନ୍ତି, ବିଶେଷ ଭାବରେ ରାମଦେବ ବାବାଙ୍କର ଯେଉଁ ରହିଛି ଯୋଗାଭ୍ୟାସ ଅନୁଲୋମ ବିଲୋମ ଇତ୍ୟାଦି, ଏ ଷଷ୍ଠ ଅଧ୍ୟାୟରେ ଯେଉଁ ଧ୍ୟାନ କୁହାଯାଉଛି ସେଥିରେ ସେ କଥା କୁହାଯାଇନି, ପ୍ରାଣାୟାମ କୁହାଯାଇଛି, କିନ୍ତୁ ସେଇଟା କେମିତି କୁହାଯାଇଛି, କେମିତି କରିବେ ନା କୁହାଯାଏ, ଯୋଗୀ ଗୋଟେ ଏକାନ୍ତ ସ୍ଥାନକୁ ଯିବାକୁ ପଡ଼ିବ, ସହର ଭିତରେ ସେଇଟା ହେଇପାରିବ ନାହିଁ, ଏ ପ୍ରଥମ ଡିସ୍କ୍ୱାଲିଫିକେସନ୍ ହେଇଗଲା। ଏକା ଯୋଗୀ ଯୁଞ୍ଜିତ ସତତମ ଆତ୍ମାନ ରହସ୍ୟ ସ୍ଥିତ, ଗୋଟେ ଏକାନ୍ତ ସ୍ଥାନକୁ ଯିବାକୁ ପଡ଼ିବ, ଯେଉଁଠି ସମସ୍ତେ ଅଛନ୍ତି ସେଇଟା ହେଇପାରିବ ନାହିଁ। ତାପରେ କ'ଣ ହେବ ନା ରହସ୍ୟ ସୂଚୋ ଦେଶ, ଗୋଟେ ପବିତ୍ର ସ୍ଥାନକୁ ଯିବାକୁ ପଡ଼ିବ, ଯେଉଁଠି ପବିତ୍ର ସ୍ଥାନ କହିଲେ ଭଗବାନ ଧାମ ଇତ୍ୟାଦି ଏଭଳି ସ୍ଥାନକୁ ଯିବାକୁ ପଡ଼ିବ। ତେଣୁ ସବୁଠି ହିଁ ଏଇଟା ଦ୍ୱିତୀୟ ଅସୁବିଧା ରହିଛି ଧ୍ୟାନ କରିବାରେ ବା ଯୋଗ କରିବାରେ। ତାପରେ ଏକାଗ୍ର କ'ଣ ସୂଚୋଦେଶ ପ୍ରତିଷ୍ଠା, ସୂଚୋଦେଶ ପ୍ରତିଷ୍ଠା ଗୋଟେ ଆସନ ତିଆରି କରିବାକୁ ପଡ଼ିବ, ଯେଉଁ ଆସନଟା ନା ଉଚ୍ଚ ନୁହଁ କି ନୀଚ ନୁହଁ, ଏଇଭଳି ଭାବରେ ଆସନରେ ବସିବାକୁ ପଡ଼ିବ, ନା ଉଚ୍ଚ ନା ନୀଚ, ଚଳ ଦିନ ତା ଉପରେ ଗୋଟେ ଚଳ ଦିନ କରେ ଗୋଟେ କ'ଣ ମୃଗ ଚର୍ମ ସେ ପକେଇ କୁଶ ଘାସ ଇତ୍ୟାଦି ପକେଇ ତାପରେ ଜଣେ ବସିବ, ଧ୍ୟାନର ଉପାୟ ରହିଛି। ତାପରେ କ'ଣ ସମ କାୟ ଶିର ଗ୍ରୀବା, ଶିର ଗ୍ରୀବା ଏବଂ ସବୁକିଛି ଏକ ସରଳ ରେଖା ରହିବ, ଅଚଳମ ସ୍ଥିରମ, ଚଳିବେ ନାହିଁ, ହଲଚଳ ହେବ ନାହିଁ, ଧୀର ଭାବରେ ବସିବେ, ସ୍ଥିର ଭାବରେ ବସିବେ, ସମ୍ପର୍କୀୟ ନାସିକା ନାସିକାର ଅଗ୍ରକୁ ଦେଖିବେ, ତାମାନେ ପୂର୍ଣ୍ଣ ଖୋଲା ରଖିବେ ନାହିଁ କି ପୁରା ବନ୍ଦ କରିବେ ନାହିଁ, ସେପିକ ନାସିକ ଦିଶସ୍ଥାନ ଅବଲୋକନ, ଏଇଭଳି ଭାବରେ ସେ ଧ୍ୟାନ କରିବେ ଏବଂ ବ୍ରହ୍ମଚାରୀ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ତେଣୁ ଏହିସବୁ ଯୋଗ୍ୟତା ଦରକାର, ଜଣେ ଏହିସବୁ ଯେଉଁ ଧ୍ୟାନ କରିବା ପାଇଁ ଏସବୁ ଯୋଗ୍ୟତା ଦରକାର ରହିଛି। ଯାହା ହଉ ଏସବୁ କଲା ପରେ ଭଗବାନ କହୁଛନ୍ତି ଯେ ଯେତେବେଳେ ଏଇଭଳି ଭାବରେ ଓମ୍ ଇତି ଓମ୍ ଧାରଣ କରି ଯେତେବେଳେ ଭଗବାନ ଧ୍ୟାନ କରିବା ପ୍ରଣବ ଧ୍ୟାନ କରିବେ ଉଚ୍ଚାରଣ କରିବେ, ସେତେବେଳେ ସେ ଗୋଟେ ଏଭଳି ଅବସ୍ଥା ଆସିବେ ସେଠି ସେ ଭଗବାନଙ୍କୁ ସବୁଠାରେ ଦର୍ଶନ କରିବେ। ସମାନ ସର୍ବତ୍ର ଯେଉଁମାନେ ପଶ୍ୟନ୍ତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଂ ନ ପ୍ରଣଶ୍ୟାମି ସଚ ନ ପ୍ରଣଶ୍ୟତି। ଏ ଧ୍ୟାନ ଯୋଗର ଅନ୍ତିମ ବହୁତ ଉନ୍ନତ ସ୍ତରର କଥା କୁହାଯାଉଛି, ସେ ସ୍ତରକୁ ଜଣେ ଆସିବ ଧ୍ୟାନ ମାଧ୍ୟମରେ ସବୁଠାରେ ସେ ଭଗବାନ ଦର୍ଶନ କରିବ। ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଂଚ ମୟ ସବୁଠାରେ ମୋତେ ସବୁଠାରେ ଦର୍ଶନ କରିବ, ସବୁଠାରେ ମୋତେ ଦର୍ଶନ କରିବ, ତାକୁ କେବଳ ଭଗବାନ ବୋଲି, ଇଏ ହେଉଛି ଭକ୍ତିର ସବୁଠୁ ଶ୍ରେଷ୍ଠ ସ୍ତର, ଯାହାକି ପ୍ରହ୍ଲାଦ ମହାରାଜ ଜୀବନରେ ଆସିଥିଲା, ବହୁତ ଭକ୍ତ ସେମିତି ଅଛନ୍ତି, ଭଗବାନ ସବୁଠାରେ ଦର୍ଶନ କରନ୍ତି। ସେ ଯେଉଁ ମୁକ୍ତ ଯିବ, ଆମେ ବଦ୍ଧ ଯିବ ଆମେ କେଉଁଠି ଦେଖିପାରୁନେ ଭଗବାନ କେଉଁଠି ଅଛନ୍ତି ବୋଲି, କିନ୍ତୁ ଯେଉଁମାନେ ମୁକ୍ତ ଯିବ ତ୍ରିଗୁଣରୁ ମୁକ୍ତ ହେଇଛନ୍ତି ସେମାନେ ସବୁଠାରେ ଭଗବାନ ଦର୍ଶନ କରିବେ, କାରଣ ଏଇ ଯାହା ସବୁ ଔଷଧ ଦେଖୁଛେ ଏଇସବୁ ଭଗବାନଙ୍କ ଶକ୍ତି, ତେଣୁ ଶକ୍ତି ଏବଂ ଶକ୍ତିମାନ ଅଭେଦ, ତାଙ୍କର ଭେଦ ନାହିଁ। ତେଣୁ ଏଇ ଆମେ ଦେଖୁଛେ କାନ୍ଥ ସବୁ ରହିଛି, ଏଇଟା ଭଗବାନଙ୍କର ଶକ୍ତି, ଭୂମି ଆପ ନଳ ବାୟୁ ଖମ୍ ମନ ବୁଦ୍ଧିରେ ବଚ, ଏ ଭଗବାନଙ୍କ ଶକ୍ତି, ତେଣୁ ଭଗବାନ ଶକ୍ତି ଏବଂ ଶକ୍ତିମାନ ଭିତରେ ତଫାତ୍ ନାହିଁ। ସେଇଭଳି ଭାବରେ ଜଣେ ଭଗବାନଙ୍କୁ ଦର୍ଶନ କରିବେ ଏବଂ ଭଗବାନ ସ୍ୱୟଂ ରୂପ ମଧ୍ୟ ଦର୍ଶନ କରିବେ, ସେ ଭଗବାନ ସେଠି ରହିଛନ୍ତି। ଭଗବାନ କହିଲେ ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ, ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ଯୋଗମାୟା ଦ୍ୱାରା ଆବୃତ ହୋଇକି ରହିଥାନ୍ତି, କିନ୍ତୁ ଯେତେବେଳେ ଦରକାର ପଡ଼େ ଭଗବାନ ପ୍ରକାଶିତ ହୋଇଯାଆନ୍ତି। ଯେଭଳି ଭାବରେ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହୋଇଗଲେ, ଖମ୍ବରୁ ଆବିର୍ଭାବ ହୋଇଗଲେ ଭଗବାନ, ସବୁଠାରେ ଅଛନ୍ତି ଭଗବାନ। ତେଣୁ ଇଏ ସ୍ତରକୁ ଯେତେବେଳେ ଆସିବ, ତାପରେ କହିଲେ ଆତ୍ମା ଆତ୍ମପମେନ ସର୍ବତ୍ର, ଆମେ ନିଜ ପାଇଁ ଯେଉଁଭଳି ଭାବରେ ଆମେ ଚିନ୍ତା କରୁଛେ, ଆତ୍ମପମ୍ୟନ ସର୍ବତ, ସବୁଠାରେ ସେଇଭଳି ଭାବରେ ନିଜ ଭଳି ଆମେ ଯେମିତି ନିଜକୁ ବ୍ୟବହାର ନିଜ ପାଇଁ ବ୍ୟବହାର କରୁଛେ, ଅନ୍ୟମାନଙ୍କ ପାଇଁ ସେଇଭଳି ବ୍ୟବହାର କରିବା। ଆତ୍ମପମ୍ୟନ ସର୍ବତ ସମଂ ପଶ୍ୟତି ଯେଉଁ ଅର୍ଜୁନ, ସୁଖଂ ବା ଯଦିବା ଦୁଃଖ ସହଯୋଗୀ ପରମ ମତ, ସୁଖରେ ହେଉ ବା ଦୁଃଖରେ ହେଉ ଏଇଭଳି ଭାବରେ ଯଦି ସମସ୍ତଙ୍କୁ ଯଦି ସମାନ ଆମେ ବ୍ୟବହାର କରିପାରିବା, ସେ ହେଉଛି ଶ୍ରେଷ୍ଠ ଯୋଗୀ। ଏଇ 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 କଥାକୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ, ସେଠି ଅର୍ଜୁନ ଏଇ ପ୍ରଶ୍ନ ପଚାରିଛନ୍ତି, ପ୍ରଭୁ ଯୋୟଂ ଯୋଗ ତ୍ୟା ପ୍ରୋକ୍ତ, ଆ ପୂର୍ବ ଶ୍ଳୋକଟି, ଯୋୟଂ ଯୋଗ ତ୍ୟା ପ୍ରୋକ୍ତ ସାମେନ ମଧୁସୂଦନ ଏତସ୍ୟାମ ନ ପଶ୍ୟାମି ଚଞ୍ଚଳ ସ୍ଥିତି ସ୍ଥିରମ। ପ୍ରଭୁ ଆପଣ ଯେଉଁ କଥାଟି କହିଲେ, ଆତ୍ମପମ୍ୟନ ସର୍ବତ୍ର, ଆମେ ନିଜକୁ ଯେଉଁଭଳି ଭାବେ ବ୍ୟବହାର କରିବା, ଅନ୍ୟ ସମସ୍ତଙ୍କୁ ସେଇଭଳି ଭାବେ ବ୍ୟବହାର କରିବା, ଏଇଟା ତ ସମ୍ଭବ ନୁହଁ। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଜଣେ ଟୀକାକାର ଅଛନ୍ତି, ସେ କହନ୍ତି ଯଦି ଦୁଇ ଚାରି ଦିନ ଆମେ ବହୁତ କଷ୍ଟରେ ଏଇଟା କରିପାରିବା, କିନ୍ତୁ ସବୁବେଳେ ପାଇଁ ସେଇଟା ସମ୍ଭବ ନୁହଁ। ତେଣୁ କାହିଁକି ନୁହଁ, ଚଞ୍ଚଳ ହିଁ ମନ କୃଷ୍ଣ, ଏଇ ଶ୍ଳୋକଟି ଆସିଲା ବର୍ତ୍ତମାନ। ମନଟା ଏତେ ଚଞ୍ଚଳ ରହିଛି, ପ୍ରମାଥି ବଳବତ୍ ଦୃଢ଼ମ, ପ୍ରମାଥି କହିଲେ ପାଗଳ ଭଳି, ବଳବତ୍ କହିଲେ ବହୁତ ବଳବାନ ଏବଂ ଦୃଢ଼, ଏ ପ୍ରମାଥି ବଳବତ୍ ଦୃଢ଼ମ ନା, ବଳବାନ ଏବଂ ଦୃଢ଼, ଅତ୍ୟନ୍ତ ବଳବାନ, ପ୍ରମାଥି ବଳବତ୍ ଦୃଢ଼ମ। ତସ୍ୟାହ ନିଗ୍ରହ ମାନେ ତାକୁ ନିଗ୍ରହ କରିବା ବା ତାକୁ କଣ୍ଟ୍ରୋଲ କରିବା, ତାକୁ ସଂଯତ କରିବା, ବାୟୁ ରିବ ସୁଦୁଷ୍କରମ, ବାୟୁକୁ ଯେମିତି ନିୟନ୍ତ୍ରଣ କରିବା ସମ୍ଭବ ନୁହଁ, ବାୟୁ ସବୁଠାରେ ରହିଛି, ବାୟୁ ସବୁଠାରେ ରହିଛି, ତେଣୁ ଆମେ କେମିତି ତାକୁ ବନ୍ଦ କରିବା ବା ଗୋଟେ ସ୍ଥାନରେ ବନ୍ଦ କରିପାରିବା, ଆଉ ସବୁଠାରେ ରହିଛି। ତେଣୁ ଏଇଭଳି ଭାବରେ ତସ୍ୟରେ ବାୟୁ ରିବ ସୁଦୁଷ୍କରମ, ସେଭଳି ଭାବରେ ଇବ ସେଇଭଳି ଭାବରେ, ବରଂ ବାୟୁକୁ କଣ୍ଟ୍ରୋଲ କରିହେବ କିନ୍ତୁ ମନକୁ କଣ୍ଟ୍ରୋଲ କରିହେବ ନାହିଁ, ଆଉ ଜଣେ ଆଚାର୍ଯ୍ୟ କହନ୍ତି ତାର ଅର୍ଥରେ। ତେଣୁ ଏଇ ଯେଉଁ ମନଟା ଆମର ବର୍ଣ୍ଣନା କରାଯାଇଛି, ମନଟା ବର୍ଣ୍ଣନା କରାଯାଇଛି ଯେ ମନର ପୋଜିସନଟା କେଉଁଠି, ମନଟା କେଉଁ, ବୈଜ୍ଞାନିକମାନେ ଯେଉଁ କହୁଥିବା ମନ କହୁଛନ୍ତି, ମାଇଣ୍ଡକୁ ମନ କହୁଛନ୍ତି, କିନ୍ତୁ ଆମର ଆମର ଯେଉଁ ଶାସ୍ତ୍ର ଅନୁସାରେ ମନଟା ହେଉଛି ଗୋଟେ ସୂକ୍ଷ୍ମ ଶରୀର। ଆମର ଏଇ ଯେଉଁ ସ୍ଥୂଳ ଶରୀର ରହିଛି, ଏ ସ୍ଥୂଳ ଶରୀର ଆମେ ଯାହା ଦେଖୁଛେ ଆଖିରେ ସ୍ଥୂଳ ଶରୀର, ଏଇଟା ପାଞ୍ଚଟି ପଦାର୍ଥରେ ତିଆରି, ଯାହାକୁ ମହାଭୂତ ବୋଲି କୁହାଯାଏ, ଭୂମି ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏ ପାଞ୍ଚଟି ତତ୍ତ୍ୱରେ ଆମର ଏଇ ସ୍ଥୂଳ ଶରୀରଟି ତିଆରି ହୋଇଛି। ଆ ଭିତରେ ଗୋଟେ ସୂକ୍ଷ୍ମ ଶରୀର ରହିଛି ଯାହାକି ମନ ବୁଦ୍ଧି ଏବଂ ଅହଙ୍କାର, ଏ ହେଉଛି ସୂକ୍ଷ୍ମ, ସ୍ଥୂଳରୁ ସୂକ୍ଷ୍ମ ହେଇକା ଯାଇଛି ଭୂମି ରାପଣ, ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଇନ୍ଦ୍ରିୟାଣି ପରାଣ୍ୟାଉର୍ ଇନ୍ଦ୍ରିୟ ପରମ ମନ, ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ। ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଦଶ ପ୍ରକାର ଇନ୍ଦ୍ରିୟ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ଯାହାଦ୍ୱାରା ଆମେ କର୍ମ କରୁଛେ, ଯେମିତି ଆମେ ହାତ ଦ୍ୱାରା କିଛି ଲେଖାଲେଖି କରୁଛେ ବା କାର୍ଯ୍ୟ କରୁଛେ, ଏ ଗୋଟେ କର୍ମେନ୍ଦ୍ରିୟ, ପାଦ ଦ୍ୱାରା ଆମେ ବିଭିନ୍ନ ସ୍ଥାନକୁ ଯାଉଛେ, ଏ ଗୋଟେ କର୍ମେନ୍ଦ୍ରିୟ। ଏଇଭଳି ଭାବରେ ଜିହ୍ୱା, ଜିହ୍ୱାଟା ହେଉଛି ଦୁଇ ପ୍ରକାର, ଗୋଟେ କର୍ମେନ୍ଦ୍ରିୟରେ ଯାଉଛି ଏବଂ ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯାଉଛି। ଜିହ୍ୱାରେ ଯେ ଆମେ ବର୍ତ୍ତମାନ କଥା ଯେଉଁ କହୁଛେ, ଏ ଗୋଟେ କର୍ମେନ୍ଦ୍ରିୟ, ଏବଂ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ଏଇଟା ହେଉଛି ଜ୍ଞାନେନ୍ଦ୍ରିୟ, ଆମେ ଜାଣୁଛେ କେଉଁଟା ଟେଷ୍ଟ କିଭଳି ରହିଛି, ଏଇଟା ଜ୍ଞାନେନ୍ଦ୍ରିୟ। ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି ଏସବୁ ଜ୍ଞାନେନ୍ଦ୍ରିୟ, ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, ଦେଖିବା ଦ୍ୱାରା କିଛି ଜ୍ଞାନ ପ୍ରାପ୍ତ ହେଉଛେ, ଆପଣଙ୍କର ଯେଉଁ କହିଲେ ସବୁ ଦେଖୁଛି, ସେ ତା'ର କ୍ୟାମେରାରେ ଦେଖୁଛି, ଲେନ୍ସରେ ଦେଖୁଛି ସବୁ, ସେଇଭଳି ଭାବରେ କିଛି ଜ୍ଞାନ ପ୍ରାପ୍ତ ହେଉଛି, ଆପଣମାନେ ସେଇଟାକୁ କଣ୍ଟ୍ରୋଲ କରୁଛନ୍ତି, ହଉ ଏଇଟା ଏମିତି ରହିଛି, ସେଇଥିପାଇଁ ଲୋକମାନେ ନେଉଛନ୍ତି ସିସି କ୍ୟାମେରା, ସେ ନଥିଲେ ମଧ୍ୟ କିଏ ଆସିଲା କ'ଣ ସେ ଦେଖିବ, କ୍ୟାମେରା ଦେଖିବ। ତେଣୁ ଚକ୍ଷୁ ଦ୍ୱାରା ଯେଉଁ ଦେଖାହେଉଛି ସେଇଟା କ'ଣ ହେଉଛି ନା, ସେଇଟା ଗୋଟେ ଆମେ ଜ୍ଞାନ ଗୋଟେ ପ୍ରାପ୍ତ ହେଉଛି, ଓ ଏଇଟା ଏମିତି ହେଲା, ସେଟା ସେମିତି ହେଲା, କିଛି ଜ୍ଞାନ ଆମେ ପ୍ରାପ୍ତ ହେଉଛେ, ଏଇଟା ଜ୍ଞାନେନ୍ଦ୍ରିୟ। ତେଣୁ ଏ ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ରହୁଛି ମନ, ଇନ୍ଦ୍ରିୟାଣି ପରାଣ୍ୟ ଆହୁର, ଜଡ଼ ଶରୀର ଅପେକ୍ଷା ଇନ୍ଦ୍ରିୟମାନେ ଆହୁରି କ'ଣ, ସେମାନେ ପରାଣୀ ମାନେ ଉନ୍ନତର, ମୋର ପାୱାରଫୁଲ ଇନ୍ଦ୍ରିୟମାନେ, ଏବଂ ମନ ଇନ୍ଦ୍ରିୟାଣି ପରାଣ୍ୟ ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟମାନଙ୍କ ଠାରୁ ଆହୁରି ଉନ୍ନତ ରହୁଛି ମନ। ମନ ଯେଉଁଟା ଆମେ ଚିନ୍ତା କରୁଛୁ, ମନ ଏଭଳି ରହିଛି ଏ ଯେଉଁ କହିଲେ, ବର୍ତ୍ତମାନ ଏଇଠି ଅଛି, ପୁଣି ଯାଇକି ବର୍ତ୍ତମାନ କେଉଁଠି ଆମେ କଥା ଶୁଣିଲେ ମଧ୍ୟ ମନଟା କେଉଁଠି ପହଞ୍ଚାଉଛି, ମନଟା ଏଭଳି ରହିଛି, ଏତେ ସୂକ୍ଷ୍ମ ମନଟା। ଭଗବତ ଗୀତାରେ ଭଗବାନ କହିଲେ ମନମାନଙ୍କୁ ମନକୁ କହୁଛନ୍ତି କ'ଣ, ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ମନଟା ହେଉଛି କ'ଣ ନା, ମନଟାକୁ ଗୋଟେ କୁହାଯାଏ ଭଗବାନ ଗୋଟେ ବିଭୂତି, ଦଶମ ଅଧ୍ୟାୟରେ ସେଇଟା କହିଛନ୍ତି, ଆମେ କହିବା ସେଇଟା। ତେଣୁ ଏ ମନଟା ହେଉଛି ବହୁତ ସୂକ୍ଷ୍ମ, ମନଟା ହେଉଛି ବହୁତ ସୂକ୍ଷ୍ମ, ଏବଂ ଆଠାରୁ ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି, ଆଠାରୁ ଆହୁରି ସୂକ୍ଷ୍ମ ହେଉଛି, ଆଠାରୁ ଆହୁରି ଉନ୍ନତର ମଧ୍ୟ ବୁଦ୍ଧି, ଏବଂ ଆଠାରୁ ଆହୁରି ସୂକ୍ଷ୍ମ ହେଉଛି ଅହଂକାର, ବହୁତ ସୂକ୍ଷ୍ମ ଅହଂକାର। ଆମେ କିଏ, ଯେଉଁ ଅହଂକାର ଯେଉଁ କୁହାଯାଉଛି, ଅହଂ କହିଲେ ମୁଁ, ଏ ମୁଁ କିଏ ଅହଂକାର, ଏଠି ଯେ ବହୁତ ସୂକ୍ଷ୍ମ, ବହୁତ ସୂକ୍ଷ୍ମ, ଏବଂ ଆହୁରି ପାୱାରଫୁଲ, ମୋର ପାୱାରଫୁଲ, ଇନ୍ଦ୍ରିୟମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହେଉଛି ମନ, ମନଠାରୁ ଅଧିକ ଶକ୍ତିଶାଳୀ ହେଉଛି ବୁଦ୍ଧି, ବୁଦ୍ଧିଠାରୁ ଅଧିକ ଶକ୍ତିଶାଳୀ ହେଉଛି ଅହଂକାର, ଅହଂକାରଠାରୁ ଅଧିକ ଶକ୍ତିଶାଳୀ ହେଉଛି ଆତ୍ମା, ଆତ୍ମା ସବୁ କଣ୍ଟ୍ରୋଲ କରିକି ରଖୁଛି। କିନ୍ତୁ ବର୍ତ୍ତମାନ ଆମେ ଏସବୁ ମନ, ବୁଦ୍ଧି ଏବଂ ଅହଂକାର ଏସବୁ ଆମର କ'ଣ ଶୁଦ୍ଧ ହେଇନାହିଁ, ଏସବୁ ସବୁ ଏଇ ତ୍ରିଗୁଣ ଭିତରେ, ତ୍ରିଗୁଣ ଦ୍ୱାରା ସେସବୁ, ତ୍ରିଗୁଣ ଦ୍ୱାରା ଇନଫେକ୍ଟେଡ଼ ହେଇକି ରହିଛନ୍ତି, ତ୍ରିଗୁଣର ବଶବର୍ତ୍ତୀ ହେଇକି ରହିଛନ୍ତି। ସେଥିପାଇଁ ଆତ୍ମା ମଧ୍ୟ ଇଏ ସବୁ ଶୁଦ୍ଧ ନଥିବାରୁ ଆତ୍ମା ମଧ୍ୟ ତାଙ୍କ ଅଧୀନରେ ରହିଯାଇଛି ବର୍ତ୍ତମାନ, କିନ୍ତୁ ତାଙ୍କର ଶକ୍ତି ରହିଛି, ଶକ୍ତି ରହିଛି, ଆତ୍ମା ସବୁ କଣ୍ଟ୍ରୋଲ କରିପାରିବ। ଏଇ ଯେଉଁ ବର୍ତ୍ତମାନ କୁହାଯାଉଛି, ବର୍ତ୍ତମାନ ଦୃଷ୍ଟିରୁ ଦେଖିଲେ ମନଟା ବହୁତ ଚଞ୍ଚଳ, ଚଞ୍ଚଳ କି ମନ କୃଷ୍ଣ, ମନଟା ବହୁତ ବହୁତ ଚଞ୍ଚଳ, ତାକୁ କ'ଣ ଚଞ୍ଚଳଙ୍କି ମନ କୃଷ୍ଣ ପ୍ରମାଦି ପାଗଳ ଭଳି, କ'ଣ ପାଗଳ ନା ଯେମିତି କୁହାଯାଉଛି ବର୍ତ୍ତମାନ ଆମର, ମନେକର ଉଦାହରଣ ଆମେ ଦେବା, ନିଶାଦ୍ରବ୍ୟ ସେବନ କରିବା କଥା, ନିଶାଦ୍ରବ୍ୟ ସେବନ ଲେଖାହେଉଛି ଆଜିକାଲି, ସିଗରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ଏଇଟା ଆମେ ବୁଦ୍ଧିରେ ଜାଣୁଛେ, ଏଇଟା ସିଗରେଟ୍ ଟାଣିଲେ ଆମର ପଇସା ତ ଖର୍ଚ୍ଚ ହେବ, ତା ବାଦେ ଆମର ମଧ୍ୟ ରୋଗ ହେବ, କିନ୍ତୁ ମନ ସେ ଶୁଣୁନାହିଁ, ଏତେ ପାଗଳ, ସେଇଟା ପାଗଳ ଅବସ୍ଥାରେ ରହିଛି, ଚଞ୍ଚଳ ପ୍ରମାଥି ପାଗଳ ଅବସ୍ଥାରେ ରହିଛି, ବଳବଦ୍ଧମ ତାକୁ ବୁଦ୍ଧି ଦ୍ୱାରା, ବୁଦ୍ଧି ହେଉଛି ତାଠାରୁ ଉନ୍ନତ ସ୍ତରରେ ରହିଛି ବୁଦ୍ଧିଟା, ମନକୁ ସେ କଣ୍ଟ୍ରୋଲ କରିଦେବା କଥା କିନ୍ତୁ କହିପାରୁନାହିଁ, କାରଣ ମନ ଏତେ ପାଗଳ ଅବସ୍ଥାରେ ରହିଛି। କିନ୍ତୁ ଯଦି ମନଟା ଶୁଦ୍ଧ ହେବ, ମନଟା ଶୁଦ୍ଧ ହେବ, ଆସ୍ତେ ଆସ୍ତେ ମନଟା ବୁଦ୍ଧି ଅଧୀନରେ ରହିବ, ବୁଦ୍ଧି ଅହଂକାର ଅଧୀନରେ ରହିବ, ଅହଂକାର ଆତ୍ମା ଅଧୀନରେ ରହିବ, ସେଇଟା ଭଗବାନ କହିବେ, ପର ଶ୍ଳୋକରେ କହିବେ, ଅସଂସ୍ୟାଙ୍ଗ ମହାଭାବ, ମନକୁ ନିୟନ୍ତ୍ରଣ କରିବା ଯଦିଓ ନିଶ୍ଚିନ୍ଦ ନିଶ୍ଚିନ୍ତ ଭାବରେ କ'ଣ ନିଃସନ୍ଦେହ ଭାବରେ ସମ୍ଭବ ନୁହଁ, ଅସଂସ୍ୟାଙ୍ଗ ମହାଭାବ ମନ ଦୁର୍ନୀ ଅଭ୍ୟାସ ହେଲେ ତ କହନି, ଅଭ୍ୟାସ କରିବାକୁ ପଡ଼ିବ, ଅଭ୍ୟାସ ମାଧ୍ୟମରେ ସବୁ ହେଇପାରିବ, ଅଭ୍ୟାସ ହ୍ୟାବିଟ୍ ଇଜ୍ ଦି ସେକେଣ୍ଡ ନେଚର ବୋଲି କୁହାଯାଏ, ଅଭ୍ୟାସ କରିବା ମାନେ ଏଇଟା ଗୋଟେ ଆମର କ'ଣ ନେଚର ହେଇଯିବ, ଆମର ସ୍ୱଭାବ ହେଇଯିବ, ସ୍ୱଭାବ ଅଭ୍ୟାସ କରିବା ପାଇଁ କରିବ, ଏ ତାର ଉତ୍ତର ଦେବେ ଭଗବାନ ତ ଦେବେ ତାପରେ। ତେଣୁ ଏଇ ଯେଉଁ ମନଟା ଏତେ ଚଞ୍ଚଳ ରହିଛି, ବହୁତ ପାଗଳ ଭଳି ମନ ରହିଛି, ଏଇଟା କରିବା କଥା ନୁହଁ କିନ୍ତୁ ସେ କରୁଛି ମନଟା। ତେଣୁ ଆମେ ଆ ପୂର୍ବରୁ ଯେଉଁ କହିଲେ ଆମର ଏଇଟା ମଧ୍ୟ ରହିଛି, ମନଟା ଆମର ବନ୍ଧୁ, ପୁଣି ମନଟା ମଧ୍ୟ ଆମର ଶତ୍ରୁ, ଏସବୁ କୁହାଯାଇଛି, ସହସ୍ରକରେ ସେଇଟା କୁହାଯାଇଛି, ମନଟା ଆମର କେତେବେଳେ ବନ୍ଧୁ ହେବ ନା, ମନଟାକୁ ଯଦି ଆମେ ବୁଦ୍ଧିର ଅଧୀନରେ ରଖିପାରିବା ତାହେଲେ ସେଇଟା ଆମର ବନ୍ଧୁ ହେବ, କିନ୍ତୁ ଯଦି ମନଟା ବୁଦ୍ଧିକୁ କଣ୍ଟ୍ରୋଲ କରେ, ବର୍ତ୍ତମାନ ଆମେ ମନଟା ବୁଦ୍ଧିକୁ କଣ୍ଟ୍ରୋଲ କରୁଛି, ତେଣୁ ବୁଦ୍ଧିକୁ କଣ୍ଟ୍ରୋଲ କଲେ ମନଟା ଆମର ଶତ୍ରୁ ହେଇଯିବ। ଆମେ ଭାବୁଛେ ମନ ଯାହା ଚାହୁଁଛି, ଆତ୍ମା ଯାହା ଚାହୁଁଛି, ଆତ୍ମାକୁ ଆତ୍ମା ଶବ୍ଦ ଗୋଟେ ଏଭଳି ରହିଛି ଯାହାର ତିନୋଟି ଅର୍ଥ ରହିଛି, ଆତ୍ମାକୁ କହିଲେ ମନ କୁହାଯିବ, ଆତ୍ମା ହେଉଛି ଶରୀର, ଆତ୍ମା ମଧ୍ୟ ଆତ୍ମା, ତେଣୁକରି ସେ ଶ୍ଳୋକଟି ରହିଛି, ବନ୍ଧୁର ଆତ୍ମା ଆତ୍ମନସ୍ତ ଜୈନାତ୍ମେବ ଆତ୍ମନା ଜିତ ଅନାତ୍ମନ ଶତ୍ରୁତେ ବର୍ତ୍ତିତ ଆତ୍ମୀୟ ଶତ୍ରୁବତ। ଯେଉଁ ମନ ଆମ ଅଧୀନରେ ନାହିଁ ସେ ମନ ମାଇଣ୍ଡ ଇଜ୍ ଏ ବ୍ୟାଡ୍ ମାଷ୍ଟର୍ ଗୋଟେ ଯେ ଗୁଡ୍ ସର୍ଭାଣ୍ଟ ବୋଲି କୁହାଯାଇଛି ମନଟା ହେଉଛି ଗୋଟେ ବ୍ୟାଡ୍ ମାଷ୍ଟର୍ ସେ ମାଲିକ ଯଦିଓ ଗୋଟେ ଖରାପ ମାଲିକ ସିଏ ଭଲ ମାଲିକ ନୁହଁ କିନ୍ତୁ ଯଦି ମନଟା ଯଦି ଗୋଟେ ସର୍ଭାଣ୍ଟ ହେବ ଆମର ଚାକର ହିସାବରେ ହେବ ସେବକ ହିସାବରେ ହେବ ସେଇଟା ଗୁଡ୍ ସେବକ ମ୍ୟାନ୍ ଇଜ୍ ଏ ବ୍ୟାଡ୍ ମାଷ୍ଟର୍ ବଟ୍ ଇଜ୍ ଏ ଗୁଡ୍ ସର୍ଭାଣ୍ଟ ବୋଲି କୁହାଯାଏ ତେଣୁ ଏ ମନଟା ଯେଉଁ ରହିଛି ମନଟା ଆମର ମନଟା ଯଦି ଆମର ଯେଉଁଭଳି ଭାବରେ ରହିଛି ଶାସ୍ତ୍ର ନିର୍ଦ୍ଦେଶ ରହିଛି ଏଭଳି ଭାବରେ କରିବା କଥା ଏଭଳି ଭାବରେ ମନଟା ଚାହିଁବ ନାହିଁ କାରଣ ସିଏ ହେଉଛି କ'ଣ ଯାହାକୁ କୁହାଯାଏ କଣ୍ଟାମିନେଟେଡ୍ ମାଇଣ୍ଡ ସେଇଟା ଏ ତ୍ରିଗୁଣ ଦ୍ୱାରା ସେ ତ୍ରିଗୁଣ ଦ୍ୱାରା ପ୍ରଭାବରେ ପ୍ରଭାବିତ ହୋଇକରି ସେ ମନଟା ବର୍ତ୍ତମାନ କାର୍ଯ୍ୟ କରୁଛି ଭୌତିକ ଦୋଷ ଦୁଷ୍ଟ ହୋଇକରି ମନଟା କାର୍ଯ୍ୟ କରୁଛି କିନ୍ତୁ ଯେତେବେଳେ ଆମେ ଭୌତିକ ଦୋଷ ଦୃଷ୍ଟିରୁ ମୁକ୍ତ ହେବା ମନଟା ଆମର ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ ଏ ତ୍ରିଗୁଣରୁ ଆମେ ଉର୍ଦ୍ଧ୍ୱକୁ ଯିବା ତେଣୁ ଉର୍ଦ୍ଧ୍ୱକୁ ଯିବା ପାଇଁ ସେଭଳି ଭାବରେ ଆମେ ଯେଉଁ ରହିଛି କେମିତି ଆମେ ସେଇଟା କରିବା ତା ପାଇଁ ସବୁ ବ୍ୟବସ୍ଥା ରହିଛି ମନଟା ଯେମିତି ଆଗକୁ କୁହାଯାଇଛି ମନଟା ହେଉଛି ସବୁଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଯେତେ ଆମର ଇନ୍ଦ୍ରିୟମାନେ ଅଛନ୍ତି ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ମନଟାକୁ ଯଦି ଆମେ କଣ୍ଟ୍ରୋଲ କରିଦେବା ତାହେଲେ ଆମେ ଜୀବନରେ ସବୁକିଛି ପ୍ରାପ୍ତ ହୋଇଯିବା ମନଟା ବହୁତ ଗୁରୁତ୍ୱପୂର୍ଣ୍ଣ ଭାଗବତମରେ ଏ ଗୋଟେ ଶ୍ଳୋକ ଅଛନ୍ତି ଭାଗବତମରେ ଅବନ୍ତୀରେ ଜଣେ ରାଜା ଥିଲେ ଅବନ୍ତୀରେ ଜଣେ ଧନୀ ବ୍ୟକ୍ତି ଥିଲେ ଅବନ୍ତୀ କହିଲେ ଉଜ୍ଜୟିନୀ ପୁରୁଣା ତା ନାଁ ଥିଲା ଅବନ୍ତୀ ଅବନ୍ତୀଟା ବହୁତ ପ୍ରସିଦ୍ଧ ସ୍ଥାନ ରହିଛି ସେଠି ଗୋଟେ 4 ବର୍ଷରେ ଥରେ ମଧ୍ୟ ହୁଏ 12 ବର୍ଷରେ ଥରେ ଗୋଟେ ହେଉଛି କୁମ୍ଭମେଳା ହୁଏ ଶିପ୍ରା ନଦୀ ରହିଛି ଯେଉଁଠି ଭଗବାନ ଯାଇଥିଲେ ପାଠ ପଢ଼ିବା ପାଇଁ ସନ୍ଦୀପନୀଙ୍କ ପାଖକୁ ସନ୍ଦୀପନୀ ମୁନିଙ୍କ ଆଶ୍ରମ ରହିଛି ସେଠି ଆମର ଗୋଟେ ଇସ୍କନ୍ ସେଣ୍ଟର୍ ବି ରହିଛି ଉଜ୍ଜୟିନୀ ତେଣୁ ଏ ଉଜ୍ଜୟିନୀରେ ସେ ଥିଲେ ଜଣେ ଧନୀ ବ୍ୟକ୍ତି ଥିଲେ କିନ୍ତୁ ସେ ବହୁତ କୃପଣ ବ୍ୟକ୍ତି ଥିଲେ ସେ ପଇସାପତ୍ର କାହାକୁ ଖର୍ଚ୍ଚ କରନ୍ତି ନାହିଁ ଏସବୁ କରିକିରି ଏମିତି ରହୁଥିଲା କୃପଣ ବ୍ୟକ୍ତି ସମସ୍ତେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ କିନ୍ତୁ ତାପରେ ଏମିତି ସମୟ ଆସିଲା ଯେତେବେଳେ ତାଙ୍କ ଧନ ସବୁ ଚାଲିଗଲା ସବୁ ନେଇଗଲେ କି କ'ଣ କରି ନେଇଗଲେ ସବୁ ଯେତେବେଳେ ସେ ଗରିବ ଅବସ୍ଥାକୁ ଆସି ପହଞ୍ଚିଗଲା ସେତେବେଳେ ସେ କ'ଣ କଲା ସେ ଗୋଟେ ଭିକ୍ଷା କରିକି ରହିଲା ଭିକ୍ଷୁକ ଗୋଟେ ହେଇଗଲା 1123 ଅଧ୍ୟାୟରେ ତାଙ୍କର ରହିଛି ଏ ଭିକ୍ଷୁକୀତି ଏତେ ପ୍ରସିଦ୍ଧ ରହିଛି ଆମର ସନ୍ନ୍ୟାସୀମାନେ ସେଇ ମନ୍ତ୍ରଟିକୁ ପାଠ କରନ୍ତି ସନ୍ନ୍ୟାସୀମାନେ ସେ ମନ୍ତ୍ରଟିକୁ ପାଠ କରନ୍ତି ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଅଧ୍ୟାସିତ ପୂର୍ବ ତମେଇ ମହର୍ଷି ଅନ୍ତରିଷ୍ୟାମି ଦୁରନ୍ତ ପାରମ ତମୋ ମୁକୁନ୍ଦାଘ୍ରି ନିଷେବ ଏ ମନକୁ ବହୁତ ଲୋକ ସଂଯୋଗ କରିଛନ୍ତି ଏତାଂ ସ୍ୱାସ୍ଥ୍ୟ ପରାତ୍ ଭଗବାନଙ୍କ ଉପରେ ଯଦି ବିଶ୍ୱାସ ରଖିବା ତାହେଲେ ଆମେ ସେଇ ଅବସ୍ଥା ପ୍ରାପ୍ତ ହେବା ଅଧ୍ୟାସିତ ପୂର୍ବ ତମେଇ ମହର୍ଷି ପୂର୍ବରୁ ମଧ୍ୟ ବହୁତ ମହର୍ଷିମାନେ ଏଇଭଳି ଭାବରେ ପ୍ରାପ୍ତ ହୋଇଛନ୍ତି ଅହଂ ତରିଷ୍ୟାମି ଦୁରନ୍ତ ପାର ଏଇ ଯେଉଁ ଦୁରନ୍ତ ପାରମ ଯେମିତି ବର୍ତ୍ତମାନ ଅର୍ଜୁନ କହୁଛନ୍ତି ଯେ ଆକୁ ଦୂର ପାର ହେବା ବହୁତ କଷ୍ଟ କିନ୍ତୁ ପାର ହେଇଛନ୍ତି ଏ ଉଦାହରଣ ରହିଛି ଇତିହାସ ରହିଛି ମହର୍ଷି ବି ଅନେକ ମହର୍ଷି ରହିଛନ୍ତି ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ତାଙ୍କ ନାମ ସବୁ ରହିଛି ଏମାନେ ସବୁ ମନକୁ ନିଜ ଅଧୀନରେ ରଖି ଏ ଭୌତିକ ଜଗତକୁ ପାର ହେଇଯାଇଛନ୍ତି ହଁ ମୁଁ ମଧ୍ୟ ସେଭଳି ଭାବରେ ପାର ହେଇଯିବି ତମ ମୁକୁନ୍ଦାଙ୍ଗରେ ନିଷେବ ହେବ ଭଗବାନଙ୍କ ପାଦପଦ୍ମ ମୁକୁନ୍ଦ ଭଗବାନଙ୍କ ଗୋଟିଏ ନାମ ହେଉଛି ମୁକୁନ୍ଦ କାହିଁକି ନା ମୁଁ ଅର୍ଥ ମୁକ୍ତି ମୁକ୍ତି ଯିଏ ପ୍ରଦାନ କରନ୍ତି ମୁଁକୁ କହିଲେ ମୁକ୍ତି ଯେଉଁମାନେ ପ୍ରଦାନ ଦିଅନ୍ତି ଯିଏ ମୁକ୍ତି ସେ ହେଉଛନ୍ତି ମୁକୁନ୍ଦ ଭଗବାନ ଏ ତ୍ରିଗୁଣକୁ ଆମକୁ ମୁକ୍ତ କରିଦେବେ ସେ ବନ୍ଧନରୁ ଆମେ ମୁକ୍ତ କରିଦେବେ ମନଟା ଆବଶ୍ୟ ବନ୍ଦୀ ଅବସ୍ଥାରେ ରହିଛି କିନ୍ତୁ ସେ ମୁକ୍ତ କରିଦେବେ ଭଗବାନଙ୍କ ଶରଣରେ ଗଲେ ନିଷେବ ହେବ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ଆମର ମନଟା ଯେଉଁ ମନ ବନ୍ଦୀ ଅବସ୍ଥା ରହିଛି ମୁକ୍ତ ହୋଇଯିବ ତେଣୁ ଏଇଭଳି ଭାବରେ ବହୁତ ଉଦାହରଣ ରହିଛି ସେମାନେ ସେ ଏଇ ଶ୍ଳୋକଟି କହ ଅବନ୍ତୀର ଏଇ ଯେଉଁ କରୁଥିଲେ ତେଣୁ ସେ ଯେତେବେଳେ ଭିକ୍ଷା କରୁଥିଲେ ସମସ୍ତେ ତାଙ୍କୁ ତିରସ୍କାର କରୁଥିଲେ ଅପମାନ କରୁଥିଲେ କିଏ ତାଙ୍କୁ ଛେପ ପକାଉଥିଲେ କିଏ ଏଭଳି ଭାବରେ ସବୁ ବହୁତ ପ୍ରକାର ତାଙ୍କ ପ୍ରତି ନିଷ୍ଠୁର ଆଚରଣ ସବୁ କରୁଛନ୍ତି କିନ୍ତୁ ସେ ସବୁ ସହିନେଲେ କାରଣ ଭଗବାନ ପାଦ ପଦ୍ମରେ ମନଟି ଲଗେଇଲା ମାନେ ଏ ସମ୍ଭବ ହେବ, ନହେଲେ ହେଇପାରିବ ନାହିଁ। ନହେଲେ ଭଗବାନଙ୍କ ଯଦି ଶରଣରେ ଆମେ ନ ଯିବା, ମନକୁ ନିୟନ୍ତ୍ରଣ କରିବା ଅସମ୍ଭବ। ଭଗବାନ ମନରେ ଭଗବାନଙ୍କୁ ଚିନ୍ତା କଲେ ସବୈ ମନ କୃଷ୍ଣ ପଦାର ବିନ୍ଦୟୁ, ମନଟାକୁ ଭଗବାନ ପାଦପଦ୍ମରେ ଲଗେଇବାର ଅଛି। ତେଣୁ ମନଟା ଯେତେବେଳେ ଭଗବାନ ପାଦପଦ୍ମରେ ଲାଗିଯିବ, ଆମେ ଯେଉଁ ଆନନ୍ଦ ପାଉଛେ ଭୌତିକ ଜଗତରେ ମନ ଦ୍ୱାରା, ତାଠାରୁ ଅଧିକ ଆନନ୍ଦ ମିଳିବ ଭଗବାନ ପାଦପଦ୍ମରେ। କାରଣ ଏଇ ଯେଉଁ ଭୌତିକ ଜଗତର ଯେଉଁ ଆନନ୍ଦ ପଞ୍ଚମଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ଆନନ୍ଦ ହେଉଛି କ'ଣ ନା ସଂସ୍ପର୍ଶଦା ଭୋଗା, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ଯେଉଁ ପାଞ୍ଚଟି ରହିଛି, ଭୌତିକ ଜଗତର ବିଷୟ ରହିଛି, ବିଷୟବସ୍ତୁ ରହିଛି, ତାକୁ ତନ୍ମାତ୍ର ବୋଲି କୁହାଯାଏ। ଆମେ କିଛି ଶବ୍ଦ ଶୁଣୁଛେ, ଲୋକମାନେ ଫିଲ୍ମ ଗୀତ ସବୁ ଶୁଣୁଛନ୍ତି, ଯେତେବେଳେ ଯୁଆଡ଼େ ଯିବ ସମସ୍ତଙ୍କ କାନରେ ଲାଗିଥିବ, ଇୟରଫୋନ୍ ଲାଗିଥିବ, ଗୀତ ଶୁଣୁଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତାଠାରୁ ଭଗବାନ ଗୀତ ଶୁଣିଲେ ଆହୁରି ଆନନ୍ଦ ମିଳିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ, ସବୈ ମନ କୃଷ୍ଣ ପଦାର ବିନ୍ଦୁ, ଭଗବାନ ପାଦ ପଦ୍ମରେ ମନଟା ଲାଗିଲା ମାନେ ଯେଉଁ ଆନନ୍ଦ, ସେ ଆନନ୍ଦ କେବଳ ଶେଷ ହେବ ନାହିଁ। ଏଇ ଯେଉଁ ଆନନ୍ଦ ଭୌତିକ ଜଗତରେ ଯେଉଁ ଆନନ୍ଦ, ଏଇଟା ହେଉଛି ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି। କିନ୍ତୁ ଏହି ଯେଉଁ ଆନନ୍ଦ ଭଗବାନଙ୍କ ସହିତ ଯେଉଁ ଯୁକ୍ତ ହେଲେ ଯେଉଁ ଆନନ୍ଦ ମିଳିବ, ସେ ଆନନ୍ଦ ଅନଲିମିଟେଡ଼, ତା'ର ଶେଷ ନାହିଁ, ବଢ଼ି ବଢ଼ିକା ଯିବ। ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଆଜି ଯେତିକି ଆନନ୍ଦ ଜଣେ ପ୍ରାପ୍ତ ହେଉଛି, ଆଉ ଟିକିଏ କିଛି ଦିନ ଗଲେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ, ବଢ଼ି ବଢ଼ିକା ଯାଉଥିବ ଆନନ୍ଦ, ନୋ ଲିମିଟ୍, ଆନନ୍ଦ ଏତିକି ପର୍ଯ୍ୟନ୍ତ ଯିବ ନା, ନୋ ଲିମିଟ୍, ବଢ଼ି ବଢ଼ିକା ଯାଉଥିବ ଅନନ୍ତ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ ବର୍ତ୍ତମାନ ସ୍ତରରେ। ତେଣୁ ବର୍ତ୍ତମାନ ଆମ ମନଟା ବନ୍ଦୀ ଅବସ୍ଥାରେ ରହିଛି, ବନ୍ଦୀ ଅବସ୍ଥା ରହିଛି, ସେଥିପାଇଁ ଆମେ ମନକୁ ମନଟା ଚଞ୍ଚଳ, ବହୁତ ମନଟା ସୂକ୍ଷ୍ମ, ଭଗବତ ଗୀତା ଦଶମ ଅଧ୍ୟାୟରେ ରହିଛି, ସେଇଟା ଦେଖିବେ ମନ ଗୋଟେ ରହିଛି ସେ ଶ୍ଳୋକ କ'ଣ ମାନେ କୌଶରେ ମନଟା କୁହାଯାଇଛି, ମନଟା ମନଟା ହେଉଛି ସତ୍ୱଗୁଣରେ, ସତ୍ୱଗୁଣରେ ଥିବାରୁ ମନଟା ଆମର ଇନ୍ଦ୍ରିୟମାନେ ସବୁ କି କେଉଁ ଗୁଣରେ ସବୁ ରହିଛନ୍ତି, ମନଟା କୁହାଯାଏ ସତ୍ୱଗୁଣରେ ଆମ ମନଟି ସୃଷ୍ଟି ହେଇଛି। ତେଣୁ ଇନ୍ଦ୍ରିୟାଣାମ ମନଃଶାସ୍ମି ବୋଧେ ରଖାଯାଇଛି, ଇନ୍ଦ୍ରିୟମାନଙ୍କ ଭିତରେ ହେଉଛି ମୁଁ ହେଉଛି ମନ, ଭଗବତ ଗୀତାରେ ଭଗବାନ କହିଛନ୍ତି ଦଶମ ଅଧ୍ୟାୟରେ। ତେଣୁ ମନଟା ସତ୍ୱଗୁଣରେ, ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୱ ସ୍ତରର, ତେଣୁ ମନଟାକୁ ଯଦି ଆମେ ଭଗବାନ ପାଦପଦ୍ମରେ ଲଗେଇଥାଉ, ମନର ତା'ର ସ୍ୱଭାବ ରହିଛି ସେଇଟା, ସତ୍ୱଗୁଣରେ ସେ ମନଟି ସୃଷ୍ଟି ହେଇଛି, ଭଗବାନ ତିଆରି କରିଛନ୍ତି ମନଟାକୁ ସତ୍ୱଗୁଣରେ। ତେଣୁ ଆମେ ଭଗବାନଙ୍କ ସହିତ ପାଦପଦ୍ମରେ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ଲଗେଇ ହେବ। ଯେହେତୁ ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ରହିଛି, ତେଣୁ ଆମେ ମନଟାକୁ ଲଗେଇ ପାରୁନେ, ବା ଭୌତିକ ଜଗତରେ ସେଇଟା ଲାଗୁଛି। ମନଟା ଭୌତିକ ଜଗତରେ ରହିଲେ ମନଟା ଆଉ ଆମର ଏ ବନ୍ଧନର କାରଣ ହେବ, କିନ୍ତୁ ମନଟାକୁ ଯଦି ଭଗବାନ ପାଖରେ ଲଗେଇବା, ସେଇଟା ଆମ ମୁକ୍ତିର କାରଣ ହେବ। ତେଣୁ ମନଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ମନ ଉପରେ ବହୁତ କଥା ରହିଛି। ତେଣୁ ଏଇଭଳି ଭାବରେ ଯେଉଁ କଥା ସବୁ ରହିଛି, ଆମର ସମୟ ହୋଇଯାଇଛି, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରେ ଆମ କଥା କିଛି ବୁଝିହେଲା ନା ନାହିଁ, କାହାର କିଛି ସନ୍ଦେହ ରହିଛି, କାହାର କିଛି ପ୍ରଶ୍ନ ରହିଛି, ପ୍ରୋଭର୍ବ ରହିଛି ନା ଏଇଟା, ମନଟାକୁ ଯଦି ଆମେ ରଖିପାରିବା, ନିଜ ବସନ ନିଜ କଣ୍ଟ୍ରୋଲ ରଖିପାରିବା, ତାହେଲେ ସେଇଟା ଗୋଟେ ବଢ଼ିଆ ଆମକୁ ଭୌତିକ ଜଗତରୁ ଉର୍ଦ୍ଧ ପାର ନେଇଯିବ, ଆଉ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା। କିନ୍ତୁ ମନଟାକୁ ଅସଂଯତ ମନଟାକୁ ଯଦି ଆମର ମାଲିକ ରଖିବା, ତାହେଲେ ସେ ଆମକୁ ନର୍କକୁ ନେଇଯିବ। ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ଅନେକ ଜନ୍ମ ପରେ ଏଇ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ତେଣୁ ଏଇ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ହେବ ଆମେ ଏଇ ମନଟାକୁ ଯଦି ନିୟନ୍ତ୍ରଣ କରିପାରିବା, ଭଗବାନ ପାଦପଦ୍ମରେ ଲଗେଇ ଦେଇପାରିବା ମନଟାକୁ, ମନ ବହୁତ ଆନନ୍ଦିତ ହେବ, ମନ ଦ୍ୱାରା ଆମେ ଆନନ୍ଦ ପ୍ରାପ୍ତ ହେବା, ଏ ଆନନ୍ଦ ବଢ଼ି ବଢ଼ି କାଯିବ। ଯେଉଁ ଆମେ ଆନନ୍ଦ ପ୍ରାପ୍ତ ହେଉଛେ ଭୌତିକ ଜଗତରୁ, ତାହାଠାରୁ କୋଟି କୋଟି ଗୁଣ ଅଧିକ ଆମେ ଆନନ୍ଦ ପ୍ରାପ୍ତ ହେବା। ଖାଲି ଜ୍ଞାନଟି ଥିବାର ଅଛି, ଏଇଟା ପ୍ରକୃତରେ ପ୍ରକୃତ ଆନନ୍ଦ ଏଥିରେ ନାହିଁ, ଇଏ ହେଉଛି ଦୁଃଖାଳୟମ ଅଶାଶ୍ୱତମ ବୋଲି କୁହାଯାଇଛି। जो मैंने ज्ञान बुद्धि द्वारा जो मैंने मनटा बुद्धि द्वारा परिचालित बुद्धि यहाँ कह भगवान कहते कथा भौतिक जगत हूँ दुखालयम अशाश्वतम ये बहुत प्रकार दुख रही आम कमी भाव ये आनंद स्थान कमी भाव किंतु आम जेहेतु यू शास्त्र जानूने बुद्धि अधीन मनटा रोना तेणु मन भावी ना ये आम आनंद प्राप्त हवा तेणु मनटा जो से बढ़े मन जदि आमर मास्टर हम आम बाट चल बाट बढ़तेब तेल आम से भाव में नरक को जीवापी व्यवस्था होमर
मन कल डिस्टर्ब हो जाए ऋषि
विश्वामित्र
विश्वामित्र ऋषि साधना करते मान नुपुर शब्द से मन चंचल हो गल तो मन एत मान बलव एत दुर्धांत एत बलवान से कितु मान फ्लिकरिंग हो सब किसी स्थिर होनी टी कौन बाह्य जिनस डिस्टर्ब हो जाए सब तो के ऋषि से सब साधना करते कठोर साधना आम तो किसी करूनु कि कठोर साधना करइंड सब डिस्टर्ब हो जाए सब तो तार सल्यूशन टा कौन आम जो क्लास हरिका है सब गृहस्थ मैं आसती छोट पा सब आसने बहुत डिस्टर्ब करती नाचकूद करेंगे करेंगे डिस्टर्ब करेंगे तो दिहाई जाए गोटे आर्ट पेपर दिहाई जो तुम कृष्ण चित्र कर जिते पिला थे सब चित्र कर से चित्र लगे जी फास्ट हम तुम प्राइज दिया हाँ तुम तुम कर ना दिहे हरेकृष्ण महामंत्र सब लिख सब दिहाज कागज दिहाई से सब लिखे सी गोटे एनगेज हो एनगेज तो
माइंड मनटा के बेले खाली रही मन कि चिंता कर सब कि चिंता कर तेणु मनटा को आम उन्नत चिंता करवा पड़ो भगवत सम्बन्ध चिंता कले मनटा ताले से मनटा आमर
तो आम माइंड को जगह एनगेज करम
शोला बेले मनटा आम जो स्वप्न देखुचे से मनर कार्य मन चिंता कर स्वप्नटा आम देखुचे मनटा सब रही मानते सब कार्यरत मैं 24 आवर्स भाई रही केवल डीप स्लीप रे मनटा मैंने रेस्ट नौ ना सब मनटा कि चिंता हो तेणु से मनटा को आम कौन चिंता करवा मन जेहतु कहला ना अध्याय जत जत निश्चल मन चंचल अस्थिर तत तत नियमित तथा आत्मनिव प्रसंग नए जिते मन अन्न स्थान चल जाऊ तो पुणी यहाँ अभ्यास आपर से भगवान कहे यहाँ अभ्यास करा पड़े मनटा को आम सब भल चिंतार लगे भगवान भल चिंता कह तथागत भल मंद भौतिक जगत में तथागत भल मंद कि मूल्य ना भल चिंता कह भगवान विषय भगवान सम्बन्ध सबकि 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 मूल हूँ भगवान मनटा को से विषय लगे पड़े से प्रकृत आनंद मिल आप बहुत धन्यवाद मैंने ये भाव में सुकांत बाबू आप गाइड कर जीवन आनंदमय हो मंगलमय हो कामना करी मोर कथा विश्राम देवी जय श्रीमद भगवद गीता की जय श्री प्रभुपाद महाराज की जय श्री गुरुदेव की संवेद गौर भक्तवृंद की जय गौर प्रेमानंदी।